श्रीमद्भागवतम दशम स्कंद 43 अध्याय श्लोक 32 10:43 text 32। हे नंद सुनो हे राम, हे नंद सुनो हे राम, भवन्तौ वीरसम्मतौ, भवन्तौ वीरसम्मतौ, निजुद्ध कुशलौ श्रुत्वा, निजुद्ध कुशलौ श्रुत्वा, राज्ञा दूतौ दिदृक्षिणा, राज्ञा आहुतौ दिदृक्षिणा। এটা আহত দিদ্রুক্ষণা, 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 দিদ্রুক্ষণা। হে নন্দ শুনো হে রাম, হে নন্দ শুনো হে রাম, ভবন্তৌ বীরসম্মতৌ, भवन्तौ वीरसम्मतौ, निजुद्ध कुशलौ श्रुत्वा, निजुद्ध कुशलौ श्रुत्वा, राज्ञा हूतौ दिदृक्षिणा, राज्ञा हूतौ दिदृक्षिणा। हे नंद सुनो हे राम, भवन्तौ वीरसम्मतौ, निजुद्ध कुशलौ श्रुत्वा, राज्ञा हूतौ निरुदिदृक्षिणा। हे नंद सुनो हे राम, भवन्तौ वीरसम्मतौ, निजुद्ध कुशलौ श्रुत्वा, राज्ञा हूतौ दिदृक्षिणा। आम जोड़ कथा कल विश्राम देते कल रंगशाला समस्त दर्शक वृंद समस्ते कृष्ण एवं राम विषय कथा होती ये जात होते ଏଠୁ ଯାଇଥିଲେ ଗୋକୁଳକୁ ଯାଇଥିଲେ ସେ ହେଉଛନ୍ତି ସ୍ୱୟଂ ଭଗବାନ। ଏଇଭଳି ଭାବରେ ସମସ୍ତେ କଥା ହେଉଛନ୍ତି। ଏଇଟାକୁ ଦେଖି ବା ଶୁଣି ଯେଉଁ ଚାଣୁର ଅଷ୍ଟମଲ୍ଲମାନେ ଥିଲେ, ଅନେକ ମଲ୍ଲ ଥିଲେ, ତାଙ୍କ ଭିତରୁ ଅଷ୍ଟମଲ୍ଲ ପ୍ରଧାନ, ଏବଂ ତାଙ୍କ ଭିତରେ ପ୍ରଧାନ ହେଉଛନ୍ତି ଚାଣୁର। ତେଣୁ ସିଏ ଆଉ ସହିପାରିଲା ନାହିଁ, ଆମେ ଗତକାଲି କହିଥିଲେ ସେ ସହିପାରିଲା ନାହିଁ, ତେଣୁ ସିଏ ଏଇଭଳି ଭାବରେ ଭଗବାନଙ୍କୁ ସମ୍ବୋଧନ କଲା କୃଷ୍ଣ ଏବଂ ବଳରାମଙ୍କୁ। କ'ଣ ସମ୍ବୋଧନ କଲା? ହେ ନନ୍ଦ ଶୁଣୁ, ହେ ନନ୍ଦସୁତ ଶ୍ରୀକୃଷ୍ଣ, ହେ ରାମ, ଏପର୍ଯ୍ୟନ୍ତ ଯଦିଓ କୃଷ୍ଣ ହେଉଛନ୍ତି ବସୁଦେବଙ୍କର ପୁତ୍ର, କିନ୍ତୁ ତଥାପି ସେ ନନ୍ଦପୁତ୍ର ରୂପରେ ଆସିଛନ୍ତି। ତେଣୁ ଯଦିଓ ସେ ଜାଣିଛନ୍ତି ଇଏ ବସୁଦେବଙ୍କର ପୁତ୍ର, କିନ୍ତୁ ତଥାପି ସେ ଓପନ୍ଲି ଡିକ୍ଲେୟାର୍ କଲେ ନାହିଁ ବସୁଦେବ ସୁତ ବୋଲି, କି ବାସୁଦେବ ବୋଲି ଡାକିଲେ ନାହିଁ, ନନ୍ଦସୁତ ବୋଲି ଡାକିଲେ। କାହିଁକି ନା ସମସ୍ତେ ଜାଣିଛନ୍ତି ଇଏ ହେଉଛନ୍ତି ନନ୍ଦକ ସୁତ। ଏ ଗଭୀର ଅର୍ଥଟାକୁ ବା ଗୋପନ କଥାଟାକୁ ସମସ୍ତେ ଜାଣିନାହାନ୍ତି, କେତେଜଣ ଜାଣିଛନ୍ତି କେତେଜଣ ଜାଣିନାହାନ୍ତି। ତେଣୁ ସିଏ ଜାଣିକରି ମଧ୍ୟ ପ୍ରକୃତରେ ଇଏ ହେଉଛି ଦେବକୀ ସୁତ ବା ବସୁଦେବଙ୍କ ସୁତ, ସିଏ କିନ୍ତୁ କହିଲେ ହେ ନନ୍ଦ ଶୁଣ, ହେ ରାମ, କୃଷ୍ଣ ହେଉ ରାମ ବଳରାମ, ହେ ରାମ, ଭବନ୍ତୁ ବୀରସମ୍ମତୌ, ତୁମେ ଦୁଇଜଣ ଭବନ୍ତୁ ବୀର ବୀରାଣାଂ ବହୁମତୌ ତଥା ବୀରମାନଙ୍କର ସଭାରେ ଏ କୃଷ୍ଣ ବଳରାମ ବହୁମାନିତ ହୁଅନ୍ତି, ସେମାନେ ତାକୁ ସମ୍ମାନ କରନ୍ତି, ଶ୍ରେଷ୍ଠ ବୀର ଏହି ହିସାବରେ ସମ୍ମାନ କରନ୍ତି। ତେଣୁ ବହୁମାନିତ ବହୁମତ ତଥା ନିଯୁଦ୍ଧ କୁଶଳ, ନିଯୁଦ୍ଧ କୁଶଳ କହିଲେ ବାହୁଯୁଦ୍ଧ ନିପୁଣ ଇତି, ବାହୁଯୁଦ୍ଧରେ ଯାହାକୁ ମଲ୍ଲଯୁଦ୍ଧ ବୋଲି କୁହାଯାଏ ସେଥିରେ ସେ ହେଉଛନ୍ତି ନିପୁଣ। ଏଇଭଳି ଭାବରେ ବୀର ବ୍ୟକ୍ତିମାନେ ଜାଣନ୍ତି। ତେଣୁ ଏଇଟାକୁ ଶୁଣିକିରି ଶ୍ରୁତୁଆ ଦିଦୃକ୍ଷୁଣା, ଦିଦୃକ୍ଷୁଣା କହିଲେ ଦ୍ରଷ୍ଟୁମ୍ ଇଚ୍ଛୁଣା, ଦେଖିବା ପାଇଁ ଚାହୁଁଛନ୍ତି ରାଜା, ରାଜା ଦେଖିବା ପାଇଁ ଚାହୁଁନାହାନ୍ତି, ରାଜା ଚାହୁଁଛନ୍ତି ତାଙ୍କୁ ମାରିବା ପାଇଁ, କିନ୍ତୁ ପବ୍ଲିକଲି ଏ ଯେଉଁ ଏଇଟା ହେଉଛି କ'ଣ ତାକୁ କହନ୍ତି କୂଟନୀତି, ଏଇଟାକୁ କ'ଣ କହନ୍ତି କୂଟନୀତି, ଏ କୂଟନୀତି ସେଇଟା ବାହାରେ ଗୋଟେ କଥା ଭିତରେ ଗୋଟେ କଥା ରହିବ କୂଟନୀତି ସେଇଟା। ଚାଣୁର ଭଲ ଭାବରେ ଜାଣିଛନ୍ତି, ତାଙ୍କୁ ଆଗରୁ ସବୁ ଟ୍ରେନିଂ ଦିଆଯାଇଛି, ଏମିତି ମାରିବ ସେମିତି ମାରିବ, ମର୍ମସ୍ଥାନରେ ମାରିବ, ଜୋରରେ ମାରିବ, ଭୀଷଣ ଜୋରରେ ମାରିବ, ଯେମିତି ଏକାଥରକେ ମରିଯିବ, ଏଇଭଳି ଭାବରେ ସବୁ ତାଙ୍କୁ ଟ୍ରେନିଂ ଦିଆଯାଇଛି, ଆ ପୂର୍ବରୁ ବହୁତ ରିହର୍ସଲ୍ ହୋଇସାରିଛି। କିନ୍ତୁ କଥା କହିଲା ବେଳକୁ ସେ କହୁଛନ୍ତି କ'ଣ ନା ରାଜା ଯେଉଁ ଡାକିଛନ୍ତି ତୁମକୁ ଦେଖିବା ପାଇଁ, ତୁମେ କେମିତି ମଲ୍ଲଯୁଦ୍ଧ କରୁଛ, କେତେ ସୁନ୍ଦର ମଲ୍ଲଯୁଦ୍ଧ କରୁଛ, ସେଇଟାକୁ ଦେଖିବା ପାଇଁ ରାଜାଙ୍କର ବହୁତ ଇଚ୍ଛା। ରାଜା କହିଲେ କଂସେନ ଆହୁତ, ତେଣୁ ସେ ତୁମକୁ ନିମନ୍ତ୍ରଣ ଦେଇଛନ୍ତି, ଅକ୍ରୂରଙ୍କ ହାତରେ ନିମନ୍ତ୍ରଣ ପଠାଇଥିଲେ, ତୁମେ ନିମନ୍ତ୍ରଣ ସଖ୍ୟା କରି ଆସିଛ, ଭଲ କଲ। ତେଣୁ ବର୍ତ୍ତମାନ ଟିକେ କଂସ ରାଜାଙ୍କୁ ତୁମର ଯେଉଁ ମଲ୍ଲଯୁଦ୍ଧ ରହିଛି କୌଶଳ ସବୁ ଜାଣିଛ, ଟିକେ ପ୍ରଦର୍ଶନ କରାଅ, ଟିକେ ଦେଖାଅ ଟିକେ। ନିଯୁଦ୍ଧ କହିଲେ ବାହୁଯୁଦ୍ଧମ, ବାହୁ ମଲ୍ଲଯୁଦ୍ଧ କହିଲେ ବାହୁ, ବାହୁରେ ଯୁଦ୍ଧ ହେବ, କୌଣସି ଅସ୍ତ୍ର ଧାରଣ କରିବେ ନାହିଁ, ଇଏ ହେଉଛି ମଲ୍ଲଯୁଦ୍ଧ, ନିଜ ଯେଉଁ ରହିଛି ବାହୁ ମାଧ୍ୟମରେ, ନିଜ ଶରୀର ମାଧ୍ୟମରେ ସେଇଟା ଯୁଦ୍ଧ ହେବ, ଦ୍ୱନ୍ଦ୍ୱ ଯୁଦ୍ଧ ଯାହାକୁ କୁହାଯାଏ, ଦୁଇ ଜଣ ଭିତରେ ଲଢ଼େଇ ହେବ, ଦ୍ୱନ୍ଦ୍ୱ ଯୁଦ୍ଧ। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ସମାଭାଷଣ ପ୍ରକାରେ ଆହ, ସେ ଯେଉଁ ଡାକିକିରି କହିଲେ ଏଇଭଳି ଭାବରେ କହିବେ ଯେ ନନ୍ଦସୁନୁ, ନନ୍ଦସୁନୁ କାହିଁ କହିଲେ ନା ଗୋପପୁତ୍ରତ୍ୱସ୍ୟ ଅଳ୍ପତା ମନନାଥ, ଯେମିତି ଆମର ଭକ୍ତ କବି, ଭକ୍ତ କବି ଭକ୍ତଦାସ ଲେଖିଲେ ଘରେ ନ ରୁହନ୍ତି ଗୌଡ଼େ ବଡ଼ ଅଧମ ଜାତି, ଏଭଳି ଭାବରେ। ତେଣୁ ନନ୍ଦସୁନ କହିବାର ଉଦ୍ଦେଶ୍ୟ ହେଉଛି ତାଙ୍କର ଇଏ ଗୋପପୁରରେ ଜନ୍ମ ହୋଇଛନ୍ତି, ଗୋପପୁତ୍ରତ୍ୱସ୍ୟ ଗୋପପୁର ଗୋପପୁଅ, ତେଣୁ ଅଳ୍ପତା ମନନାଥ, ଅନ୍ୟମାନେ ଜାଣିବେ ଇଏ ଏତେ ଉନ୍ନତ କୂଳର ନୁହଁ, ଏ ଗୋଟେ ଗୌଡ଼ କୂଳରେ ଆସିଛନ୍ତି ଇଏ, ତେଣୁକରି ନନ୍ଦସୁନ ଶବ୍ଦ ବ୍ୟବହାର କରିଯାଇଛନ୍ତି ବୋଲି କରିଛନ୍ତି ବୋଲି ଆମର ସନାତନ ଗୋସ୍ୱାମୀ କହୁଛନ୍ତି ତାଙ୍କ ଭାଷାରେ। ଯାହାବି ହଉ ଏଇଭଳି ଭାବରେ ଯେତେବେଳେ କହିଲେ ପୁଣି କ'ଣ କହୁଛନ୍ତି ନା ପ୍ରିୟଂ ରାଜ୍ଞଃ ପ୍ରକୃବ୍ୟତ୍ୟଃ ପ୍ରକୃବ୍ୟତ୍ୟଃ ଶ୍ରେୟୋ ବିନ୍ଦନ୍ତି ବୈ ପ୍ରଜା ମନସା କର୍ମଣା ବାଚା ବିପରୀତ ମତୋନ୍ୟଥା। ତାପରେ କହୁଛନ୍ତି ଯେ କର୍ମଣା ମନସା ବାଚା, ଆମେ ତିନି ପ୍ରକାର କର୍ମ କରୁଛେ, ଗୋଟେ ମନରେ ଯେଉଁ ଚିନ୍ତା କରୁଛେ ସେ ବି ଗୋଟେ କର୍ମ, ଶରୀର ଦ୍ୱାରା ଯେଉଁ କର୍ମ କରୁଛେ ସେ ବି ଗୋଟେ କର୍ମ, ଏବଂ ବଚନ ଦ୍ୱାରା ଯେଉଁ ଆମେ କଥା କହୁଛେ ଇଏ ବି ଗୋଟେ କର୍ମ। ତିନି ପ୍ରକାର ଆମେ କଥା କହୁଛେ, ତିନି ପ୍ରକାର କାର୍ଯ୍ୟ କରୁଛେ, କର୍ମଣା ମନସା ବାଚା। ରାଜ୍ଞ ପ୍ରିୟମ, ଏ ସବୁକିଛି ରାଜାଙ୍କର ପ୍ରିୟ ପାଇଁ କରିବା କଥା, ରାଜ୍ଞ ପ୍ରିୟମ ପ୍ରକୃବତାହା ପ୍ରକୃବତ୍ୟ, ପ୍ରକୃବତ୍ୟ କହିଲେ ସମ୍ପାଦୟନ୍ତ୍ୟଂ, ଏଇଟା ସମ୍ପାଦନ କରିବା କଥା, ରାଜାଙ୍କ ଉଦ୍ଦେଶ୍ୟରେ କରିବା କଥା ସବୁକିଛି। ପ୍ରଜାର କର୍ତ୍ତବ୍ୟ ହେଉଛି ଏଇଟା, ପ୍ରଜା ଅଧୀନସ୍ଥା ଜନା ଶ୍ରେୟ, ସେଇଥିରେ ତାଙ୍କର ଶ୍ରେୟ ରହିଛି ବା ମଙ୍ଗଳ ରହିଛି। ବଦନ୍ତି ବେଇ ଏ ବିନ୍ଦନ୍ତି ବେଇ କଲେ କ'ଣ ହେବ ନା ସେମାନେ କ'ଣ ପ୍ରାପ୍ତ ହେବେ, ହଁ ସେମାନେ ଶ୍ରେୟ ପ୍ରାପ୍ତ ହେବେ, ମଙ୍ଗଳ ପ୍ରାପ୍ତ ହେବେ। କାୟ ମନ ବାକ୍ୟରେ ଯଦି ରାଜାଙ୍କର ପ୍ରୀତିବିଧାନ କରିପାରିଲେ ତାହେଲେ ତାଙ୍କର ମଙ୍ଗଳ ହେବ, କିନ୍ତୁ ଅନ୍ୟଥା ଯଦି ନ କରିବେ ତାହେଲେ କ'ଣ ହେବ न अतः श्रेयस विपरीतम अमंगलम एव विदंती तेणु श्रेयस मैंने पाईपर ना अमंगल ही प्राप्त हे तेणु आम कर्तव्य हूँ राजा प्रतिविधान करवा यह भाव में चाणूर कौन से निजे भी कर प्रतिविधान कर राजा कंसर प्रतिविधान कर तेणु सनातन गोस्वामी कौन तत्र च वैमुख्य न युक्त योग्य मिथ्या तर विमुख हेले से जहाँ चाहते से नक आम ठीक हेना भाव में कौन तेणु चौतीस श्लोक कौन ये सब कहला कौन जे नित्यं प्रमुदिता गोपा वत्सपाला नित्यं प्रमुदिता गोपा वत्सपाला यथास्फुटं वनेषु मल्लयुद्धेन क्रीडन्तः चारयन्ति गाः नित्यं प्रमुदिता वत्सपाला प्रतिदिन नित्यं प्रमुदिता बहुत आनंदित से माने थांदी क्यों माने ना वत्सपाला जो माने वत्स पालन करती गोपाल माने गोपा गोपाल माने बनेशु मल्लयुद्धेन तेणु से गाई तो चरवे ये कौन करेंगे चरवे ना कौन खुआईदे ना कौन करेंगे सी चलिए ये कौन करेंगे ना बनेशु मल्लयुद्धेन मल्लयुद्ध करेंगे से माने यथास्फुटं क्रीडन्तं यही भाव क्रीड़ा से करती गोपाल मैंने गाश्चारयती धेनु परिपाल यही भाव गोचारण कर समय से सब क्रीड़ा करती मल्लयुद्ध इत्यादि क्रीड़ा करती तेणु विश्वनाथ चक्रवर्ती ठाकुर कौन निजुद्ध कुशलत्वं कहले कथा सारयो रीत्यत आह नित्यमिति कथम आरो कथम आवयो इत्यतः कथम आवयो इत्यतः कौन तार अर्थ देखा को नंबर चौतीस नहीं कि हाँ बाहर करने कौन टा बुझे होने तेणु जहाँ भी हो यही भाव में जोबले कौन किए आमर चाणूर कौन कृष्ण को तेणु से कौन तापर कौन तस्मात् राज्ञ प्रियं जुयं वयं च करवामहे भूतानि न प्रसिद्धन्ति सर्वभूतमयो नृपः तेणु से वर्तमान कनक्लूजन देले तस्मात् शब्द व्यवहार करले हे कृष्ण तस्मात् तेणु आम जुयं वयं च राज्ञ प्रियं करवाम तमें आम समस्ते राजांकर प्रिय कार्य करिवा अतः भूतानि न प्रसिद्धन्ति हेले कौन हम ना भूतानि कहले जिते जीव अच्छा न कहले आम मान आम मान प्रसिद्धन्ति प्रसिद्धन्ति किए ना नृप राजा आम उपरे खुशी हेबे सर्वभूतमय नृप होती किए ना सी हूँ सर्वभूतमय सर्वभूतात्मको भवती नृप नृप होती समस्त सर्वभूतमय कहले कौन ओडिया कौन लिखाई सर्वभूत कहले सर्वजीव स्वरूप राजा हूँ सर्वजीव स्वरूप सर्वभूतमय राजा तेणु ए श्लोक कह सनातन गोस्वामी कौन तरी गोपी सह तत्क्रीड़ा कार्यती चेत तत्राह ताहले जदि राजा खुशी हे आम मल्लयुद्ध देखी तेल आम गोपाल बालक सहित आम युद्ध करवा भगवान कही ना भगवान मन में भावुवे बा चाणूर एटा चिंता करदी एक कौचे काले कृष्ण चिंता करेंगे आम गोपाल बाल मान सहित खेलू ना आ राजा देखा चाहूँ आम खेल कमी खेलु से वृंदावन में आम से खेल देखेदू बर्तमान ये ତେଣୁ ଏ ସେଥିପାଇଁ ତା ପର ଶ୍ଳୋକରେ କହୁଛନ୍ତି, 36 ନମ୍ବର ଶ୍ଳୋକରେ କହୁଛନ୍ତି, ତନ୍ ନିଶମ୍ୟ ଅବ୍ରବୀତ କୃଷ୍ଣ ଦେଶ କାଳୋଚିତଂ ବଚଃ ନିଯୁଦ୍ଧ ମାତ୍ମନୋଭୀଷ୍ଟମ ମନ୍ୟମାନ ଅଭିନନ୍ଦ୍ୟ କହୁଛନ୍ତି ଯେ କୃଷ୍ଣ ତତ୍ ଚାଣୁର ବାକ୍ୟଂ ନିଶମ୍ୟ, କୃଷ୍ଣ ଏଇଭଳି ଭାବରେ ଚାଣୁର ଯେତେବେଳେ କହିଲେ ଆମେ ମଲ୍ଲକ୍ରୀଡ଼ା କରିବା, ରାଜାଙ୍କୁ ଖୁସି କରିବା, କାୟ ମନ ବାକ୍ୟରେ ଆମର କର୍ତ୍ତବ୍ୟ, ପ୍ରଜାର କର୍ତ୍ତବ୍ୟ ହେଉଛି ସେ ରାଜାଙ୍କର ପ୍ରୀତି ସମ୍ପାଦନ କରିବ, ଏସବୁ ଶୁଣି ବର୍ତ୍ତମାନ ଭଗବାନ କହୁଛନ୍ତି ତନ୍ ନିଶମ୍ୟ କୃଷ୍ଣ ତତ୍ ନିଶମ୍ୟ କହିଲେ ଭଗବାନ ଶୁଣିକରି କଥା, ନିଯୁଦ୍ଧଂ କହିଲେ ଭାଉଯୁଦ୍ଧମ ଆତ୍ମନଃ କହିଲେ ସ୍ୱସ୍ୟ ଅଭୀଷ୍ଟମ ଅଭିଳାଷପ୍ରଦମ ମନ୍ୟମାନ ନିର୍ଦ୍ଧାରୟନ ଅଭିନନ୍ଦ୍ୟ ଦେଶ କାଳୋଚିତଂ ବଚ ଅବ୍ରବୀତ୍। ଭଗବାନ ହେଉଛନ୍ତି ଦେଶ କାଳୋଚିତ ବଚ, ସ୍ଥାନ ଏବଂ କାଳ ଅନୁସାରେ ଉଚିତ କଥା କହିବେ ଭଗବାନ। ପରମଂ ବଚ, ଭଗବାନ କଥା ହେଉଛି ପରମ ବଚ, ଶ୍ରେଷ୍ଠ ବଚନ। ସେଇ ଭଗବାନ ବର୍ତ୍ତମାନ କହୁଛନ୍ତି। ତେଣୁ ଇଏ ଯେଉଁ ଅକ୍ରୁର ଯେଉଁ କଥା କହିଲେ ଯେ ଆମେ ବାହୁଯୁଦ୍ଧ କରିବା, ରାଜାଙ୍କୁ ପ୍ରସନ୍ନ କରିବା, ଏଇଭଳି ଭାବରେ ଯେତେବେଳେ ଚାଣୁର କହୁଛନ୍ତି, ବର୍ତ୍ତମାନ ଭଗବାନ ଯିଏକି ଦେଶ କାଳୋଚିତଂ ବଚ ଅବ୍ରବୀତ୍, ଭଗବାନ ଯେଉଁ କଥା କହିବେ, ସମୟ ଦେଶ କହିଲେ ଯେଉଁ ସ୍ଥାନରେ କଥା କହିବେ, ଯେଉଁ ସମୟରେ କଥା କହିବେ, ଦେଶ କାଳ ଉଚିତଂ କଥା, ଦେଶ କାଳର ଯେଉଁଟା କହିବା କଥା ସେଇଟା ହିଁ କହିବେ, ଉଚିତଂ କଥା, ଭଗବାନଙ୍କର କୌଣସି ଅନୌଚିତ୍ୟ କଥା ନାହିଁ, ଯଥାର୍ଥ କଥା କହିବେ, ଯଥାର୍ଥ ଭାଷଣ ଭଗବାନଙ୍କର। ତେଣୁ ଏଇଭଳି ଭାବରେ ଭଗବାନ ବର୍ତ୍ତମାନ କହିବେ, 36 ନମ୍ବର ଶ୍ଳୋକ କୁହାଯାଉଛି, ଦେଶ କାଳ ଚିତମିତି କହିଲେ ବାକ୍ କୌଶଳମ ତତ୍ ଯୋଗ୍ୟତମ ଚ ଉକ୍ତମ। ବାକ୍ କୌଶଳ, ଭଗବାନ ବହୁତ ବାକ୍ କୌଶଳ ରହିଛି, କହିବାର କୌଶଳତା ଜାଣିଛନ୍ତି, ସେ କେମିତି କୁହାଯିବ, ଏତେ ସୁନ୍ଦର କଥା ଭଗବାନଙ୍କର, ଅମୃତାୟନାନି, ଅମୃତପୂର୍ଣ୍ଣ କଥା ଭଗବାନଙ୍କର, ସେ ସ୍ୱୟଂ ଅମୃତ, ତେଣୁ ତାଙ୍କର କଥା ମଧ୍ୟ ଅମୃତ, ସବୁକିଛି ତାଙ୍କର ଅମୃତ, ତେଣୁ ବାକ୍ କୌଶଳମ ବହୁତ ସୁନ୍ଦର ସେ କଥା କହିବେ ଭଗବାନ, ସମସ୍ତେ ଶ୍ରବଣ କରିବେ। ଚାଣୁର କଥା କହୁଛନ୍ତି ଏଭଳି ଭାବରେ କୃଷ୍ଣ ଏବଂ ବଳରାମଙ୍କୁ, ହେ ନନ୍ଦ ଶୁଣ, ହେ ରାମ, ସବୁ ସମ୍ବୋଧନ କରି କହୁଛନ୍ତି, ଭଗବାନ କ'ଣ କହିବେ, ବର୍ତ୍ତମାନ ସେ ଭଗବାନ ତାଙ୍କର କଥା କହିବା ଆରମ୍ଭ କରିବେ। ଏ ପର୍ଯ୍ୟନ୍ତ ସେମାନେ ଖାଲି ଦେଖୁଥିଲେ ଭଗବାନଙ୍କୁ, କୃଷ୍ଣ ବଳରାମଙ୍କୁ, ତାଙ୍କର ସୁନ୍ଦର ରୂପ ଦେଖି ଆକର୍ଷିତ ହୋଇଯାଇଥିଲେ, ତାଙ୍କର ଲୀଳା ସବୁ ସ୍ମରଣ କରୁଥିଲେ, ଏ କେଉଁଭଳି ଭାବରେ କାର୍ଯ୍ୟ ସବୁ କରୁଛନ୍ତି ଏସବୁ ବର୍ଣ୍ଣନା କରୁଥିଲେ। ଆହୁରି ବହୁତ ବର୍ଣ୍ଣନା ଚାଲିଛି ମଧ୍ୟ, ସମସ୍ତେ ଯେ ବନ୍ଦ କରିଦେଇଛନ୍ତି ତା ନୁହଁ, ସମସ୍ତେ ବର୍ଣ୍ଣନା ଚାଲିଛି କଥା, କିଏ କ'ଣ ସବୁ କହୁଛନ୍ତି, କିନ୍ତୁ ଇଏ ଚାଣୁର ଆଉ ସହିପାରିଲା ନାହିଁ, କୃଷ୍ଣ ବଳରାମ କେତେ ପ୍ରଶଂସା ହେଉଛି, ଯେତେ ପ୍ରଶଂସା କଲି ମଧ୍ୟ ସରିବ ନାହିଁ ଭଗବାନଙ୍କର, ଭଗବାନ ପ୍ରଶଂସା ଆମେ କେହି କରିପାରିବା ନାହିଁ, ଭଗବାନଙ୍କର ଯେଉଁ ରହିଛି ଶକ୍ତି ରହିଛି, ଭଗବାନଙ୍କ ଗୁଣ ରହିଛି, ଯେତେ ବର୍ଣ୍ଣନା କଲେ ମଧ୍ୟ ଶେଷ ହେବ ନାହିଁ। ଅନନ୍ତଦେବ ତାଙ୍କର 1000 ମୁଖରେ ଭଗବାନଙ୍କର ଗୁଣଗାନ କରୁଛନ୍ତି, ଶେଷ ଅଧୁନା ବି ସମବସ୍ତି ନାଶ ପାରମ, ଏ ପର୍ଯ୍ୟନ୍ତ ମଧ୍ୟ ଶେଷ ହେଇପାରୁନାହିଁ ଭଗବାନଙ୍କ ଗୁଣ। ତେଣୁ ଏମାନେ ସବୁ ଏ ଭଗବାନଙ୍କର ଯେତେବେଳେ ଗୁଣଗାନ କରୁଛନ୍ତି, ଇଏ ସହିପାରିଲା ନାହିଁ, ତେଣୁ ଇଏ ବର୍ତ୍ତମାନ ଚାଣୁର ଏସବୁ କଥା କହିଲେ, ତେଣୁ ଏ ପର୍ଯ୍ୟନ୍ତ ଭଗବାନ କିଛି କହିନଥିଲେ, ମଥୁରାକୁ ଆସି ଯାହା ସବୁ କରିଛନ୍ତି, ଯାହା ସେହି ସମୟରେ ଯାହା ସେ ରଜକୁ କହିଥିଲେ, ମୋତେ କିଛି ଆମକୁ କିଛି ବସ୍ତ୍ର ଦିଅ, କୁବଜା ସହିତ ଯାହା କଥା ହେଇଥିଲେ, ତା'ପରଠୁ ଆଉ କିଛି କହିନାହାନ୍ତି। ଧନୁଶାଳାରେ ଯାଇକରି ଧନୁ ରକ୍ଷୀମାନଙ୍କୁ ହତ୍ୟା କରିଦେଲେ ସେ ଧନୁରେ, ଏବଂ ସୈନ୍ୟମାନେ ଯେଉଁ ପଠାଇଲେ କଂସ, ତାଙ୍କୁ ମଧ୍ୟ ଭଗବାନ ସେଇ ଧନୁ ଦୁଇ ଖଣ୍ଡ ଧରିକିରି, ଦୁଇ ଖଣ୍ଡ ହେଇଗଲା, ସେ ଦୁଇ ଖଣ୍ଡ ଧରି କୃଷ୍ଣ ବଳରାମ ପିଟି ପିଟି ତାଙ୍କୁ ସବୁ ସାବାଟ ହତ୍ୟା କରିଦେଲେ। ତେଣୁ ଭଗବାନ ଆଉ ମଥୁରାବାସୀମାନଙ୍କ ସହିତ କିଛି କଥାବାର୍ତ୍ତା ହେଇନାହାନ୍ତି, ପ୍ରଥମ ଥର ପାଇଁ ଭଗବାନଙ୍କ କଥା ଶ୍ରବଣ କରିବେ ସେମାନେ, ମଥୁରାବାସୀମାନେ ଆଉ ଯେଉଁମାନେ ସବୁ ଆସିଥିଲେ ସେଠି ଉପସ୍ଥିତ ଅଛନ୍ତି, ଆପଣମାନେ ମଧ୍ୟ ଶ୍ରବଣ କରିବେ। ତେଣୁ ଭଗବାନ ଏଇଭଳି ଭାବରେ ଦେଶ କାଳୋଚିତ ସମ ଉପଯୁକ୍ତ ସ୍ଥାନରେ ଉପଯୁକ୍ତ ସମୟରେ କିଭଳି କଥା କୁହାଯିବ ଭଗବାନ ଜାଣନ୍ତି। ଦେଶ କାଳୋଚିତ କାହିଁକିନା ଭଗବାନ ଯଦି ସେମିତି ନ କରିବେ, ଭଗବାନ ଯଦି ଶାନ୍ତିଯୁକ୍ତ ହିସାବରେ ଗଲେ ଯଦାତ ପାର୍ଥ ପ୍ରହିତ ସଭାୟା ଜଗତ ଗୁରୁ ଜାନି ଜଗାଦ କୃଷ୍ଣ ନତାନି ପୁଂସାମୃତାୟନାନି ରାଜୋରୁ ମେନେ କ୍ଷତ ପୁଣ୍ୟଲେସା। ତୃତୀୟ ସ୍କନ୍ଧ ଦ୍ୱିତୀୟ ଅଧ୍ୟାୟରେ ଉଦ୍ଧବ କହୁଛନ୍ତି ବିଦୁରଙ୍କୁ, ଯେତେବେଳେ ଯୁଧିଷ୍ଠିର ମହାରାଜ ପଠାଇଲେ, ଭଗବାନଙ୍କୁ ପଠାଇଲେ ପାର୍ଥ ପ୍ରହିତ ସଭାୟାନ ସଭାକୁ, ହସ୍ତିନାପୁର ସଭାକୁ ପଠାଇଲେ ଭଗବାନଙ୍କୁ, କ'ଣ ପାଇଁ? ଯଦାଚ ପାର୍ଥ ପ୍ରହିତ ସଭାୟାନ କ'ଣ ପାଇଁ ପଠାଇଲେ ନା? ଶାନ୍ତି ପ୍ରସ୍ତାବ ଦେଇକି ପଠାଇଥିଲେ। ଯୁଧିଷ୍ଠିର ମହାରାଜଙ୍କ ବିରୁଦ୍ଧରେ ସବୁ ପ୍ରକାର ଚକ୍ରାନ୍ତ କଲେ ପରେ ମଧ୍ୟ ତଥାପି ଇଏ ହେଉଛନ୍ତି ଧର୍ମରାଜ, ଯୁଧିଷ୍ଠିର ମହାରାଜ ଧର୍ମରାଜ, ତାଙ୍କ ବିରୁଦ୍ଧରେ ସବୁକିଛି ଅଧର୍ମ ହେଉଛି କିନ୍ତୁ ତଥାପି ସେ ଧର୍ମ କାର୍ଯ୍ୟରେ ଧର୍ମ ପଛରେ ରହିଛନ୍ତି। ତେଣୁ ଭଗବାନ ପଠାଇଲେ ଯଦାତ ପାର୍ଥ ପ୍ରହିତ ସଭାୟାଙ୍ଗ ଜଗତଗୁରୁ ଜାନି ଜଗାତ କୃଷ୍ଣ, ସେ ହେଉଛନ୍ତି ଜଗତଗୁରୁ, ଜଗତର ଗୁରୁ, ସମସ୍ତଙ୍କର ମଙ୍ଗଳ କରିବେ ଜଗତଗୁରୁ। ଜଗାଦ କୃଷ୍ଣ ଭଗବାନ ଗଲେ, ଯୁଧିଷ୍ଠିର ମହାରାଜଙ୍କର କ'ଣ ତାଙ୍କର ତାଙ୍କ ସହିତ ଆଲୋଚନା କରି ଭଗବାନ ନିଜେ ଯାଉଛନ୍ତି ଜଗାଦ କୃଷ୍ଣ। ନ ତାନି ପୁଂସା ଅମୃତାୟନାନି, ସିଏ ଯେଉଁ ସବୁ କଥା କହିଲେ ଭଗବାନ, ଯେଉଁ ସବୁ କଥା କହିଲେ ଅମୃତପୂର୍ଣ୍ଣ କଥା। ନ ତାନି ପୁଂସା ଅମୃତାୟନାନି ରାଜରୁ ମେନେ କ୍ଷତପୁଣ୍ୟ ଲେସା, ରାଜଗୁରୁ ଦୁର୍ଯ୍ୟୋଧନ ମହାରାଜ ଦୁର୍ଯ୍ୟୋଧନ ଏଇଟାକୁ ଶୁଣିଲେ ନାହିଁ, କେତେ ପୁଣ୍ୟ ଲେସା, ତେଣୁ ତାଙ୍କର ଯେଉଁ ପୁଣ୍ୟ କିଛି ଥିଲା ଯେଉଁଥିପାଇଁକି ଆଜି ସେ ରାଜା ହୋଇଥିଲେ ସେସବୁ ପୁଣ୍ୟ ଶେଷ ହୋଇଗଲା, କେତେ ପୁଣ୍ୟ ଲେସା, ରାଜରୁ ମନ କେତେ ପୁଣ୍ୟ ଲେସା। ଭଗବାନ କଥା ହେଉଛି ଅମୃତ ଜ୍ଞାନାନି, ଅମୃତପୂର୍ଣ୍ଣ କଥା ଭଗବାନଙ୍କର, କିନ୍ତୁ ଦୁର୍ଯ୍ୟୋଧନ ସେଇଟାକୁ ଗ୍ରହଣ କଲା ନାହିଁ, ଦୁର୍ଯ୍ୟୋଧନ ସେଇଟା ଗ୍ରହଣ କଲାନି, କାହିଁକିନା ଦେଶ କାଳୋଚିତ, ଭଗବାନ ଦେଶ କାଳୋଚିତ କଥା କହିଛନ୍ତି। ଯୁଧିଷ୍ଠିର ମହାରାଜ ଦୁର୍ଯ୍ୟୋଧନ ମହାରାଜ ଯଦି ଗ୍ରହଣ କରିଦେଇଥାନ୍ତେ ତାହେଲେ ଏତେ ସବୁ ଜିନିଷ ହେଇନଥାନ୍ତା। ଦୁର୍ଯ୍ୟୋଧନ ଦେଶ କାଳୋଚିତ, ଭଗବାନ ଦେଶ କାଳୋଚିତ, ଯେଉଁ ସ୍ଥାନରେ କିଭଳି କଥା କୁହାଯିବ ଭଗବାନ ଜାଣନ୍ତି। ତେଣୁ ଭଗବାନ ଯଦିଓ କହୁଛନ୍ତି ସମଗ୍ର ପୃଥିବୀ, ସମଗ୍ର ପୃଥିବୀର ହେଉଛନ୍ତି ଯୁଧିଷ୍ଠିର ମହାରାଜ ହେଉଛନ୍ତି ହକଦାର, ତାଙ୍କର ହକ୍ ରହିଛି, ସବୁକିଛି ତାଙ୍କର ଥିଲା, ତୁମେ ସବୁ ପ୍ରଦାନ କର, ସେଥିରେ ରାଜି ହେଲେ ନାହିଁ, ନହେଲେ ଅଧା ରାଜ୍ୟ ଦିଅ ସେଥିରେ ରାଜି ହେଲେ ନାହିଁ, ନହେଲେ ପାଞ୍ଚ ଖଣ୍ଡି ଗ୍ରାମ ଦିଅ ସେଥିରେ ମଧ୍ୟ ରାଜି ହେଲେ ନାହିଁ, ବିନା ଯୁଦ୍ଧେ ସୂଚ୍ୟଗ୍ର ମେଦିନୀ ମୁଁ ଦେବି ନାହିଁ ବୋଲି କହିଦେଲେ ଦୁର୍ଯ୍ୟୋଧନ, କାରଣ ଦେଶ କାଳଚିତ ଭଗବାନ ଏଭଳି କହିଲେ, ଦୁର୍ଯ୍ୟୋଧନ ସେଇଭଳି ଭାବରେ କହିଲେ। ଦୁର୍ଯ୍ୟୋଧନ ଯଦି ଭଗବାନ କଥାକୁ ମାନିଯାଇଥାନ୍ତେ ତାହେଲେ ଆଉ ଯୁଦ୍ଧ ହେଇନଥାନ୍ତା, ଆଉ ଭଗବାନଙ୍କର ଯେଉଁ ରହିଛି ମିଶନ ରହିଛି, ଭଗବାନଙ୍କ ଯେଉଁ ରହିଛି ତାଙ୍କର ପ୍ଲାନ୍ ରହିଛି, ପ୍ରକଳ୍ପ ରହିଛି, କ'ଣ ନା ପରିତ୍ରାଣାୟ ସାଧୁନାଂ ବିନାଶାୟ ଚ ଦୁଷ୍କୃତାମ, ଦୁଷ୍କୃତମାନଙ୍କୁ ବିନାଶ କରିବେ, ସେଇଟା ହେଇପାରିବ ନାହିଁ। ତେଣୁ ଦୁର୍ଯ୍ୟୋଧନ ସେ କଥା କହିଛନ୍ତି, ମହାଭାରତ ବର୍ଣ୍ଣନା କରାଯାଏ, ଜାନାମି ଧର୍ମଂ ନ ଚ ମେ ନିବୃତ୍ତଂ ନିବୃତ୍ତିଂ, ଜାନାମି ଅଧର୍ମଂ ନ ଚ ମେ ପ୍ରବୃତ୍ତିଂ। ମୁଁ ସେ କୃଷ୍ଣକୁ କହୁଛନ୍ତି, ହେ କୃଷ୍ଣ ମୁଁ ଜାଣିଛି ଧର୍ମ କ'ଣ, ତୁମେ ଯେଉଁ କଥା କହୁଛ ମୁଁ ଜାଣିଛି, ସବୁ ଧର୍ମ କିଛି ଜାଣିଛି, କିନ୍ତୁ ମୋର ସେଥିରେ ପ୍ରବୃତ୍ତି ହେବାର ନାହିଁ, ପ୍ରବୃତ୍ତି ନାହିଁ ମୋର ସେଥିରେ ଧର୍ମ କାର୍ଯ୍ୟ କରିବା ପାଇଁ, କିନ୍ତୁ ମୁଁ ମଧ୍ୟ ଜାଣିଛି କେଉଁଟା ଅଧର୍ମ କେଉଁଟା କରିବା କଥା ନୁହେଁ, କିନ୍ତୁ ମୋର ସେଥିରେ ପ୍ରବୃତ୍ତି ରହିଛି। ତେଣୁ ତୋୟା ଋଷିକେଶ ଯଥା, ତୁମେ ଋଷିକେଶ ତୁମର ଇନ୍ଦ୍ରିୟମାନଙ୍କୁ ଆମର ତୁମେ ନିୟନ୍ତ୍ରଣ କରୁଛ, ତୁମେ ଯେଉଁଭଳି ଭାବରେ ପ୍ରବର୍ତ୍ତ ହେଉଛ ଆମେ ସେଇଭଳି ଭାବରେ କରୁଛୁ, ତେଣୁ ଆମର କିଛି ଦୋଷ ନାହିଁ। ଦେଶ କାଳଚିତ ଭଗବାନ ଏଭଳି, ତେଣୁ ଭଗବାନ ବ୍ରହ୍ମାଙ୍କୁ ଯେତେବେଳେ ଜ୍ଞାନ ଦେଉଛନ୍ତି भगवान कहले जे जावान अहं यथा भाव जद रूप गुण कर्मक तथैव तत्व विज्ञान मस्तुते मधुप्रहात। तमे ये सब मुझे तुम ज्ञान देवी यू तुम ये ग्रहण कर मदनुग्रहात भगवान का अनुग्रह से हम तेणु जदि भगवान चाहिए से ग्रहण न करूँ तेज़ ग्रहण करें ना देश काल चित्त बोली कहगला से भगवान तेणु जिते भाव कह भगवान प्रथम कहे कौटी रंगशाला रंगशाला जो युद्ध हम भल युद्ध हम सीठी भगवान कहे कौन से कहला ना देश काल चित्त कथा कहे कौन कहे भगवान ना कहले निजुद्ध मात्मनो अभीष्टम ये कहली पूरा ना कहनी देश काल चित्त 36 नंबर श्लोक हाँ तेणु भगवान कहे कौन ना 37 श्लोक कहे कहे प्रजा भोज भोजपतेरस्य वयं चापी वनचरः करवाम प्रियं नित्यं तन् नः परमनुग्रह। तेणु से कहते वयं च वनचरा अपि से कहले ना तुम वनरे चलुच गोचारण करुथिलो सबु तेणु भगवान मध्ये कहले वयं च वनचरा अपि आमे जदियो वनरे गोचारण करुथिलु अपि भोजपते बोले कंसस्य प्रजा आम कंसर प्रजा आम कौन कंसर प्रजा आम तो बन रही बनटा कौन तर राजा बन बनटा हूँ बन राजा हूँ अलग ना सिंह हरी हरी हूँ बन राजा सिंह सी कौन राजा सूचिकार जहाँ भी भोजपते कंसस्य प्रजा नित्यम अस्य प्रियं करवाम तथापि आम तर प्रिय करिवा साधयाम तत् राज्य प्रियकरण ही न अस्माकं परम अनुग्रह। तेणु राजांकर कौन न अस्माकं परम अनुग्रह तेणु से आमको बहुत अनुग्रह कले अनुग्रह कले आमर कौशल देखेबा यहाँ आम प्रति अनुग्रह कले से आमको सुजोग प्रदान कले आम कि मल्लयुद्ध क्रीड़ा करवा जदि दिल्ली में मोदी सरकार डाकबे जे जा रघुनंदनवासी अच तुम जा प्रवचन दि ते यहाँ अनुग्रह आम प्रति अनुग्रह हम ना जदि आम मोदी सरकार जा मोदी जाक नरेन्द्र मोदी जी जाकि आम दिल्ली इस्कन जो रही गोटे भागवत भगवद गीता विराट बड़ भगवद गीता रही उन्मोचन कले या इस्कन समाज में बहुत चर्चित है आलोचित है आम रघुनंदनवासी मैंने कौन जानी से जानी ना विराट बड़ पुस्तक भगवद गीता उन्मोचन कले जा प्रधानमंत्री कले मैंने समस्त धन्य 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 होगले सारा खाली भारत वर्ष ना भारत बाहर मत सब न्यूज चलीगला यह भाव इस्कन रे भगवद गीता को से उन्मोचन कले सर प्रधानमंत्री तेणु आमको जदि निमंत्रण आसव जे तुम आस ये कौन प्रधानमंत्री द्वारा सरकार द्वारा आयोजित कथा हम धर्मसभा हम से तुम भाषण दब ते आम आनंदित न होगा तेणु से भगवान कहते आम प्रति अनुग्रह करस राजा अनुग्रह करेणु परश्लोक अड़तीस श्लोक कहुची बाला वयम तुल्य बलई क्रीड़िष्याम यथोचितम भवेन निजुद्धम माधर्म स्पर्श स्पृशेन मल्ल सभासद। भगवान सबकि जानती कौन कंस चिंता करती भगवान କ'ଣ ଖାଲି କଂସ ଯେତିକି ନ ଜାଣିଛି ଭଗବାନ ତାଠାରୁ ଅଧିକ ଜାଣିଛନ୍ତି କଂସ ବିଷୟରେ। ଆମେ ଆମ ନିଜ ବିଷୟରେ ଯେତିକି ଜାଣିନେ ଆମଠାରୁ ଅଧିକ ଜାଣିଛନ୍ତି ଭଗବାନ। ଭଗବତ ଗୀତାରେ ଭଗବାନ କହିଲେ ନା, ବେଦାହମ ସମ୍ବନ୍ଧିତାନି ବର୍ତ୍ତମାନାନି ଚାର୍ଜୁନ ଭବିଷ୍ୟାଣି ଚ ଭୂତାନି ମାଙ୍କୁ ବେଦନ କଶ୍ଚନ। ଆମେ ଆମର ଅତୀତ ଜାଣିନେ କି ଭବିଷ୍ୟତ ଜାଣିନେ, ଖାଲି ବର୍ତ୍ତମାନ ଟିକେ ଜାଣିଛେ, କିଛି ସମୟ ପାଇଁ ଜାଣିଛେ ବର୍ତ୍ତମାନ କଥା ଆମେ। ସେଇଟା ମଧ୍ୟ ଯଦି ଭଗବାନ ସ୍ମୃତି ନେଇଯିବେ ତାହେଲେ ଆମେ ମଧ୍ୟ ଭୁଲିଯିବା, ଆମେ କିଏ ଆମେ ଜାଣିପାରିବା ନାହିଁ ଆମେ କିଏ, ଆଉ ସେଥି ମଧ୍ୟ ଜାଣିପାରିବା ନାହିଁ ଯଦି ସ୍ମୃତି ନେଇଯିବେ ଭଗବାନ। ପାଗଳ ହେଇଯାଆନ୍ତି ନା ସବୁ, ପାଗଳ ହେଇଗଲେ ସେ ଜାଣିପାରିବନି ସେ କିଏ। ତେଣୁ ଯାହା ହଉ, ତଥାପି ଯଦି ସ୍ମୃତି ଥିଲେ ମଧ୍ୟ ଆମେ ଏଇ ଜୀବନ କଥା କହିପାରିବା, ଏଇ ଜୀବନ ମାନେ ଆଜି ପର୍ଯ୍ୟନ୍ତ କ'ଣ ହେଇଛି ଆମର। ଛୋଟ ପିଲା କଥା ଆମେ ଭୁଲି ଯାଇଛେ, ଆମେ ଜାଣିନେ ମାତୃଗର୍ଭରେ ଥିଲାବେଳେ କ'ଣ ଆମର ଅବସ୍ଥା ଥିଲା ଆମେ ସବୁ ଭୁଲି ଯାଇଛେ। ଯେତେବେଳେ ଆମର ସେନ୍ସ ଆସିଲା ସେଇଟା ମଧ୍ୟ ଛୋଟ ପିଲାର କଥା ସବୁ ଭୁଲି ଯାଉଛେ, ଆମେ ପିଲାଦିନର କଥା ସବୁ ଭୁଲି ଯାଇଛେ। କେତେ ବର୍ଷରେ ଯେତିକି ଆମର ରହିଛି ସ୍ମୃତି ରହିଛି, କେତେ ବର୍ଷରୁ ଆମ ସ୍ମୃତି ରହିଛି, କେତେ ବର୍ଷ ତୁମର ସ୍ମୃତି ରହିଛି, କେତେ ବର୍ଷ ତଳର କଥା ତେଣୁ ଆଉ ଭବିଷ୍ୟତ କଥା ଆମେ କ'ଣ କହିବା, ଅତୀତ କଥା ଜାଣିନେ ବର୍ତ୍ତମାନ, କିନ୍ତୁ ଭଗବାନ ସବୁକୁ ଜାଣନ୍ତି। ତେଣୁ କଂସ କ'ଣ ଚିନ୍ତା କରିଛି ଭଗବାନ ସବୁ ଜାଣନ୍ତି। ତେଣୁ ଭଗବାନ ଏକଥା କହିଲେ, ବାଳା ବୟମ ତୁଲ୍ୟ ବଳେଇ, ବାଳା ଆମେ ସବୁ ଏଗାର ବର୍ଷରେ ଭଗବାନ, ତାଙ୍କୁ ଏଗାର ବର୍ଷ ମଧ୍ୟ ହେଇନି, ଦଶ ବର୍ଷ ସାତ ମାସ କେତେ ଦିନ ହେଇଛି ତାଙ୍କ, ଏଗାର ବର୍ଷ ମଧ୍ୟ ହେଇନି ତାଙ୍କୁ। ତେଣୁ ଆମେ ହେଉଛେ ବାଳକ, ବାଳକାହା ବୟଂ ତୁଲ୍ୟ ବଳେଇ, ଆମେ କ'ଣ ଯୁଦ୍ଧ କରିବୁ ତମମାନଙ୍କ ସହିତ, ଯୁଦ୍ଧ କରିବୁ ନା ମଲ୍ଲ ଯୁଦ୍ଧ, ତମେ ସବୁ ବିରାଟ ବିରାଟ ମଲ୍ଲ ଯୋଦ୍ଧା ରହିଛ, ତମେ ସବୁ ଯୁବକ, ଆମେ ସବୁ ବାଳ ବାଳକ। ଯଦି ଜଣେ କହିବ ରଘୁନନ୍ଦ ଧାମରେ ମଲ୍ଲ ଯୁଦ୍ଧ ହେବ, ଆମ ଗୌର ଗୌରମନ୍ଦ ପ୍ରଭୁ ଯୁଦ୍ଧ କରିବି ଆନନ୍ଦ ପ୍ରଭୁ ସହିତ ମଲ୍ଲ ଯୁଦ୍ଧ କରିବି, ସମ ବଳେଇ ହବ ନା ଆଉ ଗୌରମନ୍ଦ ପ୍ରଭୁ ଆମର ସୁରଶେଷ ପ୍ରଭୁଙ୍କ ସହିତ ଯୁଦ୍ଧ ମଲ୍ଲ ଯୁଦ୍ଧ କରିବି। ସେ ଭଗବାନ ସେ କହୁଛନ୍ତି ସେ କଥା, ଆମ ସମବଳେଇ ଆମକୁ ଦେବ ନା, ଆଉ ଆମ ବାଳକମାନଙ୍କ ସହିତ ଆମେ ଯୁଦ୍ଧ କରିବୁ ନା ତୁମ ସହିତ ଆମେ ଯୁଦ୍ଧ କରିବୁ। ବାଳା ବୟଂ ତୁଲ୍ୟ ବଳେଇ, ଆମେ ବାଳକ ତେଣୁ ବୟଂ ଆମ ସହିତ ତୁଲ୍ୟ ବଳେଇ, ଆମ ସହିତ ଯେଉଁ ସମାଜକନ୍ଦ ଯେଉଁମାନେ ସେମାନେ ସମାନ ବଳେଇ, ଯେଉଁମାନେ ତାଙ୍କର ଆମ ସହିତ ସମାନ ବଳ ରହିଛି ସେମାନେ କ୍ରୀଡ଼ା କ୍ରୀଡ଼ି ଶ୍ୟାମ, ଆମେ ତାଙ୍କ ସହିତ ଖେଳିବୁ। ତମେ ତ ଭାବୁଛ ଆମକୁ ହତ୍ୟା କରିବ ବୋଲି ନା, ଆମେ ତ ଖେଳିବା ପାଇଁ ଆସିଛୁ, ତମେ କହୁଛ ଖେଳିବା ପାଇଁ ଖେଳିବ, ଏଇଟା ହତ୍ୟା ନୁହଁ, କିନ୍ତୁ ମନରେ ଅଛି ତମେ ଆମକୁ ହତ୍ୟା କରିବ, ଆମେ ସବୁ ଜାଣିଛୁ ସବୁ କିଛି, କିଏ କାହାକୁ ହତ୍ୟା କରିବ ସେ ଜଣାପଡ଼ିବ ପରେ ଭବିଷ୍ୟତ, କିନ୍ତୁ ତମେ ଚାହୁଁଛ ଖେଳିବା ପାଇଁ, କହୁଛ ଖେଳିବା ପାଇଁ, ଆମେ ଖେଳିବୁ, ଖେଳିବୁ ମାନେ କାହା ସହିତ ଖେଳିବୁ, ଆମ ସମକକ୍ଷ ଯୋଦ୍ଧାଙ୍କ ସହିତ ଖେଳିବୁ ନା ଆଉ। ତେଣୁ ଯଥୋଚିତମ କ୍ରୀଡ଼ିଶ୍ୟାମ ଆମେ ତାଙ୍କ ସହିତ ଖେଳିବୁ, ଯଥୋଚିତମ ଯଥା ନ୍ୟାୟ, ଯଥୋଚିତମ କହିଲେ ଯଥା ନ୍ୟାୟ, ଯଥା ନ୍ୟାୟ। ଯେତେବେଳେ ଭାଗବତମରେ ବର୍ଣ୍ଣନା କରାଯାଇଛି ଭଗବାନ ଯେତେବେଳେ ମୋହିନୀ ରୂପରେ ଆବିର୍ଭାବ ହେଲେ, ମୋହିନୀ ରୂପରେ ଆବିର୍ଭାବ ହେଲେ ମୋହିନୀଙ୍କ ରୂପ ଦେଖି ଅସୁରମାନେ ସବୁ ମୋହିତ ହେଇଗଲେ, ଯଦିଓ ସେମାନେ ଅମୃତ ଭାଣ୍ଡ ଧରିକି ଧାଇଁଥିଲେ, ଅମୃତ କଳସି ଧରି ଧାଇଁଥିଲେ, ଭଗବାନ ଧନ୍ୱନ୍ତରୀଙ୍କ ଠାରୁ ଛଡ଼େଇକି ନେଇଗଲେ, କିନ୍ତୁ ସେମାନେ ସେ ଅମୃତକୁ ପାନ କରିପାରିଲେ ନାହିଁ, ଅମୃତ ପ୍ରାପ୍ତ ହୋଇକରି ମଧ୍ୟ ସେମାନେ ପାନ କରିପାରିଲେ ନାହିଁ, ତାଙ୍କ ଭିତରେ ଗୋଟେ କଳି ଆରମ୍ଭ ହୋଇଗଲା, ମିଥ କଳି ଅଭୂତ ତେଷାମ, ତାଙ୍କ ଭିତରେ କଳି ଆରମ୍ଭ ହୋଇଗଲା, ଅହମ୍ ପୂର୍ବମ୍ ଅହମ୍ ପୂର୍ବମ୍ ନ ତମ୍ ଇତି ପ୍ରଭୁ, ଏଇଭଳି ଭାବରେ ତାଙ୍କର ଚାଲିଲା ଝଗଡ଼ା। ସେ ପିଇବାକୁ ବସିବାବେଳେ ଆଉ ଜଣେ ଛଡ଼େଇ ନେବ, ମୁଁ ତମେ ତୁ କିଛି କାମ କରୁନୁ, ତୁ ଖାଲି ଠିଆ ହୋଇଥିଲୁ, କିଛି ଟଣାଟଣି କରିନଥିଲୁ, ଆମେ କହିଛୁ ଟାଣିକି ଆମ ଦେହ ସବୁ ସରିଗଲାଣି, ନଷ୍ଟ ହୋଇଗଲାଣି, ସବୁ କଳା ପଡ଼ିଗଲାଣି, ଆମେ ସାମ୍ନାରେ ରହିଛୁ, ଏଇଭଳି ଭାବରେ ତାଙ୍କ ଫାଇଟିଂ ଚାଲିଲା, କେହି ଗ୍ରହଣ କରିପାରିଲେ ନାହିଁ। ତେଣୁ ଭଗବାନ ଦେବତାମାନେ ଭାଳେଣି ପଡ଼ିଗଲା, ଭଗବାନ ଆମକୁ କହିଲେ ତୁମେ ଅମୃତ ପ୍ରାପ୍ତ ହେବ ଆଉ ଅସୁରମାନେ ସେଥିରେ ବଞ୍ଚିତ ହେବେ, କିନ୍ତୁ ଅସୁରମାନେ ତ ସବୁ ନେଇଗଲେ ଆଉ ଆମେ କ'ଣ ପାଇବୁ। ତେଣୁ ଭଗବାନଙ୍କୁ ସ୍ମରଣ କଲେ, ହରେ କୃଷ୍ଣ ହରେ କୃଷ୍ଣ କୃଷ୍ଣ ହରେ ହରେ, हरे राम 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 हरे हरे। तेणु ଭଗବାନ ମୋହିନୀ ରୂପରେ ଆବିର୍ଭାବ ହେଲେ ପ୍ରଥମ ଥର ପାଇଁ ଏବଂ ଶେଷ ଥର ପାଇଁ, ଫାଷ୍ଟ ଆଣ୍ଡ ଲାଷ୍ଟ ଭଗବାନ ଗୋଟେ ସ୍ତ୍ରୀ ରୂପରେ ଆବିର୍ଭାବ ହୋଇଥିଲେ। ଅବଶ୍ୟ ଭଗବାନ ମହାପ୍ରଭୁ ରୂପରେ ଆସିକରି ସେ ମଧ୍ୟ ରୁକ୍ମିଣୀ ରୋଲ୍ କରିଥିଲେ। ଯାହା ହେଉ, ଭଗବାନ ଯେତେବେଳେ ଆସିଥିଲେ ମୋହିନୀ ରୂପରେ ଆସି ଆବିର୍ଭାବ ହୋଇଥିଲେ, ଅସୁରମାନେ ମୋହିତ ହୋଇଗଲେ। ତେଣୁ ଅସୁରମାନେ ହୋ ରୂପମ୍, ଆମ ଶିଷ୍ୟ ରାଧାକୁନ୍ଦ ସ୍ୱାମୀ ମହାରାଜ କହନ୍ତି, ଏଇ ସମୁଦ୍ର ମନ୍ଥନରୁ କେତୋଟି ରତ୍ନ ବାହାରିଥିଲା, 14 ରତ୍ନ ବାହାରିଥିଲା। ତେଣୁ ଏମାନେ କହିଲେ, ଇଏ ଯେଉଁ ଓହୋ ରୂପମ ଓହୋ ଧାମ, ଇଏ ଯେଉଁ ରୂପ ରହିଛି, ଏଇ 14 ଯାକ ରତ୍ନ ତାଙ୍କ ପାଖରେ ରହିଛି, 14 ଯାକ ରତ୍ନ କଥା ଯଦି ପଡ଼ିଗଲାଣି ତ କହିଦେବା କ'ଣ କ'ଣ 14 ରତ୍ନ କଥାଟା ଆସିଗଲାଣି, କ'ଣ କ'ଣ ରତ୍ନ ସିଏ କି କହିପାରିବେ, କ'ଣ କ'ଣ ରତ୍ନ କ'ଣ କ'ଣ 14 ରତ୍ନ ଗଣିବ ହେଲା। ଏ ଯେଉଁ ଆସିଛନ୍ତି କେତେ ରୂପ ସୁନ୍ଦର ରୂପ, ଆଙ୍କର ଯେଉଁ ବାଣୀ ରହୁଛି, ଏଇ ଭଗବାନ ଏଠି ବାଣୀ କହିବେ, ଏଇ ଯେଉଁ କଥା କହିଲେ ଭଗବାନଙ୍କର କଥା ଯଥୁ କ'ଣ ଦେଶ କାଳୋଚିତ କଥା ଭଗବାନ କହୁଛନ୍ତି। ତେଣୁ ସେଠି ଯେଉଁ ବାଣୀ କହିଛନ୍ତି, ବାଣୀ କହିଛନ୍ତି ସେ କାମଧେନୁ, କାମଧେନୁ ବାହାରିଥିଲେ ନା, ପ୍ରଥମେ ବାହାରିଥିଲେ କାମଧେନୁ, ଯେଉଁ ସମୁଦ୍ର ମନ୍ଥନ ହୋଇଥିଲା ପ୍ରଥମେ କାମଧେନୁ ବାହାରିଥିଲେ। କାମଧେନୁ ଅସୁରମାନେ କହିବେ, ଆମେ ତାକୁ କାଟିକିରି ରକ୍ତ ପିଇବୁ, ମାଂସ ଖାଇଦେବୁ। ତେଣୁ ଦେବତାମାନେ ମଧ୍ୟ ଚାହିଁଥିଲେ କାମଧେନୁ ନେବା ପାଇଁ, ଗାଭୀମାନଙ୍କୁ ସେ ପୂଜା କରନ୍ତି, କିନ୍ତୁ ସେଇଟା ଦାନରେ ଦିଆଗଲା, ପ୍ରଥମେ ଦିଆଗଲା ଋଷିମାନଙ୍କୁ ଦିଆଗଲା କାମଧେନୁ। ତେଣୁ ଇଏ ଯେଉଁ ବାଣୀ ଯେଉଁ କହୁଛନ୍ତି, କାମଧେନୁଠାରୁ ମଧ୍ୟ ଆହୁରି ଶୋଭନୀୟ ତାଙ୍କର ବାଣୀ। ତାଙ୍କର ଯେଉଁ କଟାକ୍ଷ ରହିଛି, ତାଙ୍କର ଯେଉଁ କଟାକ୍ଷ ରହିଛି, ଏ କାଳକୁଟ ବିଷ ବାହାରିଥିଲା ନା, ଏ ଯେଉଁ ବାରୁଣୀ ମଦିରା ବାହାରିଥିଲା, ବାରୁଣୀ ମଦିରାଠାରୁ ଆହୁରି ଉତ୍କଟ ବିଷ ଯେଉଁ ରହିଛି, କାଳକୁଟ ବିଷଠାରୁ ମଧ୍ୟ ଆହୁରି ପ୍ରବଳ ବିଷ ଏ କଟାକ୍ଷ ଯେଉଁ ରହିଛି, ଦୁଇଟି ହେଲା ରତ୍ନ। ତାପରେ କଟାକ୍ଷ, ତାପରେ ଯେଉଁ ହସୁଛନ୍ତି, ଇଏ ଗୋଟେ ଶଙ୍ଖ ମଧ୍ୟ ବାହାରିଥିଲା, ଯେଉଁଟାକୁ ଆମେ କହୁଛେ 5 ଶଙ୍ଖ ଭଗବାନଙ୍କର, ସେ ଶଙ୍ଖ ମଧ୍ୟ ବାସିଥିଲା ସେଇ ସମୁଦ୍ର ମନ୍ଥନରୁ। ସବୁ କଥା ସମୁଦ୍ର ମନ୍ଥନ ଲୀଳାରେ ବର୍ଣ୍ଣନା କରାଯାଏ ନାହିଁ, ଆମ ସେମାନେ ରାଧାମୋହନ ଶର୍ମା କହୁଥିଲେ। ଏଇଟା ହସ ଯେଉଁ ରହିଛି, ହସ ଏ ଶଙ୍ଖଠାରୁ ମଧ୍ୟ ଆହୁରି ସୁନ୍ଦର ତାଙ୍କର ହସ। ତାଙ୍କର ଯେଉଁ ନିତମ୍ବ ରହିଛି, ନିତମ୍ବ ଏ ଯେଉଁ ଉଚ୍ଚେଶ୍ୱର ହସ ବାହାରିଥିଲା, ତାଠାରୁ ମଧ୍ୟ ଆହୁରି ସୁନ୍ଦର ତାଙ୍କ ନିତମ୍ବ। ତାଙ୍କର ଯେଉଁ ଜଙ୍ଘ ରହିଛି, ଏ ଯେଉଁ ଅପ୍ସରାମାନେ ସବୁ ଆସିଥିଲେ, ଅପ୍ସରାମାନେ କ'ଣ ତାଙ୍କ ତୁଳନାରେ, ତାଙ୍କ ଜଙ୍ଘ ତୁଳନାରେ ଅପ୍ସରାମାନେ କିଛି ନୁହଁ, ଅପ୍ସରାମାନଙ୍କୁ ଆହୁରି ସୁନ୍ଦର ତାଙ୍କର ଜଙ୍ଘ। ତାଙ୍କର ଯେଉଁ ହୃଦୟ ରହିଛି, ଏ ଯେଉଁ ବୈଦ୍ୟବ ଆସିଥିଲେ ଧନ୍ୱନ୍ତରୀ, ତାଙ୍କଠାରୁ ଧନ୍ୱନ୍ତରୀ ତାଙ୍କ ତୁଳନାରେ କିଛି ନୁହଁ, ତାଙ୍କ ହୃଦୟ ତୁଳନାରେ। ଆଉ ଯେଉଁ ତାଙ୍କ ଭ୍ରୁକୁଟି ଦେଖୁଛ, ଭ୍ରୁକୁଟି ରହିଛି, ସେଠି ଗୋଟେ ଧନୁ ମଧ୍ୟ ଆସିଥିଲା, ସମୁଦ୍ର ମନ୍ଥନରୁ ଗୋଟେ ଧନୁ ଆସିଥିଲା। ତେଣୁ ଏ ଧନୁଠାରୁ ମଧ୍ୟ ଆହୁରି ସୁନ୍ଦର ତାଙ୍କ ଭ୍ରୁକୁଟି। ଆଉ ତାଙ୍କର ଯେଉଁ ଦର୍ଶନ ରହିଛି, ତାଙ୍କ ଦର୍ଶନ ଏ ଯେ ବାରୁଣୀ ମଦିରା ଠାରୁ ମଧ୍ୟ, ବାରୁଣୀ ମଦିରା ଠାରୁ ମଧ୍ୟ ଆହୁରି କ'ଣ ନିଶା କରିଦେବ, ଖାଲି ଦେଖିଦେଲା ମାନେ ନିଶା ହେଇଯିବ, ବାରୁଣୀ ମଦିରା ପାନ କର ନିଶା ହବ, କିନ୍ତୁ ଆଙ୍କର ଯେଉଁ ରହିଛି ସୌନ୍ଦର୍ଯ୍ୟ ରହିଛି, ଦେଖିଦେଲେ ଜଣେ ନିଶା ହେଇଯିବ ତାର। ଏ କାଳକୁଟ ମାନେ ଯେଉଁ ଲାଷ୍ଟକୁ ଯେଉଁ ବାହାରିଥିଲା ବିଷଟା, ସେଇଟା କାଳକୁଟ, ସେ କାଳକୁଟଟା ତାଙ୍କର କଟାକ୍ଷଠାରେ ମଧ୍ୟ, କଟାକ୍ଷ ହେଉଛି ତାଙ୍କ କାଳକୁଟରେ ମଧ୍ୟ ଆହୁରି ଇଏ ମାନେ ତା ପ୍ରଭାବ ରହିଛି। ତାଙ୍କର ମୁଖ ଯେଉଁ ମୁଖ ରହିଛି, ଇଏ କ'ଣ ଶଶୀ, ଇଏ କ'ଣ ଶଶୀ ତା ତୁଳନାରେ କ'ଣ, ଏ ଦ୍ୱିତୀୟ ଶଶୀ ବାହାରିଥିଲେ, ଚନ୍ଦ୍ର ମୌଳି ଯେଉଁ ଧାରଣ କରିଛନ୍ତି, ଆମର ଚନ୍ଦ୍ରମୌଳି ତ ଏଠି ରହୁନାହାନ୍ତି, ପଳେଇ ଯାଉଛନ୍ତି, ଚନ୍ଦ୍ରମୌଳି କଥା ପଡ଼ିଛି, କେହି ନାହାନ୍ତି ସେ ଚନ୍ଦ୍ରମୌଳି। ଭଗବାନ ଯେଉଁ ଶିବଜୀ ଧାରଣ କରିଛନ୍ତି, ଦ୍ୱିତୀୟ ଚନ୍ଦ୍ରକୁ ଧାରଣ କରିଛନ୍ତି, ଦ୍ୱିତୀୟ ଶଶି ବାହାରିଥିଲେ ସେଠାରୁ। କିନ୍ତୁ ଇଏ ପୂର୍ଣ୍ଣଚନ୍ଦ୍ର, ତାଙ୍କର ମୁଖ ହେଉଛି ପୂର୍ଣ୍ଣଚନ୍ଦ୍ର, ଏ ଦ୍ୱିତୀୟ ଶଶି କ'ଣ ତା ତୁଳନାରେ? ତାଙ୍କର ଯେଉଁ ଅଧର ରହିଛି, ଅଧର କହିଲେ ତଳ ଓଠକୁ ଅଧର କୁହାଯାଏ, ଏ ଅଧର, ଅଧର ତୁଳନାରେ ଏ ଅମୃତ କ'ଣ? କିଛି ନୁହଁ, ଅଧ ଅମୃତଠାରୁ ଆହୁରି ଅଧିକ ଅମୃତ। ଆଉ ଗୋଟିଏ କୌସ୍ତୁଭ ପୁଣି ବାହାରିଥିଲା ଯେ, ତାକୁ ତା ଭିତରେ ଝଗଡ଼ା ଚାଲିଥିଲା, କିଏ ନେବ ଅସୁରମାନେ, ଅସୁରମାନେ କହୁଥିଲେ ସବୁ ଆମେ ନେଇଯିବୁ, ଭଗବାନ ତାକୁ ବ୍ୟବସ୍ଥା କରିକିରି ଅସୁରମାନଙ୍କୁ ବଞ୍ଚିତ କରି କିଛି କିଛି ଦେବତାମାନଙ୍କୁ ଦେଇଥିଲେ। ଯେ କୌସ୍ତୁଭଟା ଯେତେବେଳେ ବାହାରିଥିଲା, କୌସ୍ତୁଭମଣି, ଭଗବାନ କହିଲେ, ଅସୁର କହିଲେ ଆମେ ନେବୁ, ଦେବତା କହିଲେ ଆମେ ନେବୁ, ଭଗବାନ କହିଲେ ଆଚ୍ଛା ମୁଁ ଏଥିରେ କିଛି କାର୍ଯ୍ୟ କରିଛି ନା ନାହିଁ, ମୋର କିଛି ଭାଗ ହେବ ନା ନାହିଁ, ତେଣୁକରି ଭଗବାନ ଦେଲେ କୌସ୍ତୁଭ ବକ୍ତେ ଭଗବାନଙ୍କର ସେଇଟା କୌସ୍ତୁଭମଣି। ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, ତାଙ୍କର ଯେଉଁ ସୌନ୍ଦର୍ଯ୍ୟ ରହିଛି, କାନ୍ତି ଯେଉଁ ରହିଛି, ଏ ଲକ୍ଷ୍ମୀ ଦେବୀ କ'ଣ ତାଙ୍କ ତୁଳନାରେ, ସେ ସୌନ୍ଦର୍ଯ୍ୟ ତୁଳନାରେ? ପ୍ରକୃତରେ କେତେଜଣ କହନ୍ତି ଲକ୍ଷ୍ମୀ ଦେବୀଙ୍କର ଯେଉଁ ଗର୍ବ ଥିଲା, ତାଙ୍କର ବହୁତ ସୌନ୍ଦର୍ଯ୍ୟ ରହିଛି ବୋଲି, ଆଜି ଭଗବାନ ସେ ଗର୍ବକୁ ମଧ୍ୟ ଚୂର୍ଣ୍ଣ କରିଛନ୍ତି ମୋହିନ ରୂପରେ। ଆଉ ଏ ଯେଉଁ ଚାଲିକି ଆସୁଛନ୍ତି, ଦେଖୁଛ ଗମନ ଯେଉଁ କରୁଛନ୍ତି, ଇଏ ଗଜ ଯେଉଁ ବାହାରିଥିଲା, କେଉଁ ଗଜ, ଐରାବତ, ଯେଉଁ ଇନ୍ଦ୍ର ଉଚ୍ଚ ସେବା ହେଉଛି ଘୋଡ଼ା ନା, ଐରାବତ, ଐରାବତ ଗଜେନ୍ଦ୍ରାଣା, ଇଏ ଐରାବତକୁ ନେଲେ ଇନ୍ଦ୍ରକୁ ଦିଆଗଲା, ଇଏ ଗଜ ଚାଲି କ'ଣ ତାଙ୍କ ତୁଳନାରେ? ଭଗବାନ ଯେଉଁ ଗମନ ରହିଛି, ଏ ଗଜ ଚାଲି ଚାଲି ମଧ୍ୟ କିଛି ତୁଚ୍ଛ ତାଙ୍କ ତୁଳନାରେ। ଏବଂ ତାଙ୍କ ଶରୀରରୁ ଯେଉଁ ସୁଗନ୍ଧ ବାହାରୁଛି, ଏ ସୁଗନ୍ଧ ବାହାରୁଛି ପାରିଜାତ କ'ଣ ତା ତୁଳନାରେ? ପାରିଜାତର ସୁଗନ୍ଧ କିଛି ନୁହଁ, କେତେ ହେଲା, 14 ହେଲା, ଆଙ୍କ ପାଖରେ ସବୁଯାକ ରତ୍ନ ରହିଛି। ସରି ମୁଁ କହିଲି, ଭୁଲିଗଲି, ଇଏ ଯେଉଁ କୌସ୍ତୁଭ, ଇଏ ଗୋଟିଏ କୌସ୍ତୁଭ ମଣି, ଆଙ୍କର ଯେଉଁ 32 ଯାକ ଦାନ୍ତ, 32 କୌସ୍ତୁଭ, 32 ଦାନ୍ତ ହେଉଛି 32 କୌସ୍ତୁଭ, କୌସ୍ତୁଭ ମଧ୍ୟ ସମାନ ହେଇପାରିବ ନାହିଁ ତାଙ୍କ ଦାନ୍ତ ସହିତ, ଏତେ ସୁନ୍ଦର ରହିଛି ଦାନ୍ତ ଭଗବାନ ମୋହିନୀଙ୍କର। ଏହିଭଳି ଭାବରେ ମୋହିତ ହେଇଗଲେ, ଆମର କହିବାର ଉଦ୍ଦେଶ୍ୟ ଥିଲା ଆମେ ମୋହିତ ନହେଇକି କହିବା, ଆମେ ଯଦି ମୋହିତ ହେଇଯିବା ତାହେଲେ ଆମେ କଥା କହିପାରିବା ନାହିଁ। ତେଣୁ ସିଏ ଏଭଳି ଭାବରେ ମୋହିତ ହେଇକିରି ସେ କହିଲେ, ସେ ଯେଉଁ ଝଗଡ଼ା ଚାଲିଥିଲା ଅମୃତ କଳସୀ ପାଇଁକିରି, ଅମୃତ କଳସୀ ଦେଇଦେଲେ, ଧରେଇଦେଲେ ଭଗବାନ, ଧରେଇଦେଲେ, କହିଲେ ଆପଣ ନିଅନ୍ତୁ, ଆଉ ଆମ ଦୁଇ ଭାଇ ଭିତରେ ଝଗଡ଼ା ହେଇଛି, ଆପଣ ସେଇଟା ଝଗଡ଼ାଟା ମିଟେଇ ଦିଅନ୍ତୁ, ଏଇଟାକୁ ଯଥା ନ୍ୟାୟମ, ଏ ଯଥା ନ୍ୟାୟରୁ ଏ କଥାଟା ଆସିଗଲା, ଯଥା ନ୍ୟାୟମ, କ'ଣ ନ୍ୟାୟ? ଭଗବାନ ଚିନ୍ତା କରୁଛନ୍ତି, ମୋହିନୀ ଚିନ୍ତା କରୁଛନ୍ତି, ଅସୁରାଣାଂ ସୁଧାଦାନଂ ସର୍ପାଣାମ ଇବ ଦୁର୍ନ୍ୟୟମ, ଅସୁରମାନଙ୍କୁ ଯଦି ଆମେ ସୁଧା ଦେବା, ଅମୃତ ଦେବା, ତାହେଲେ ସର୍ପମାନଙ୍କୁ ଯେମିତି ଅମୃତ ଦେଲେ ତାଙ୍କର ବିଷ ବର୍ଦ୍ଧନମ, ବିଷ ବଢ଼ିବ। ମତ୍ୱା ଜାତି ନୃଶଂସାନାଂ ନ ତ୍ୱାଂ ବ୍ୟବଧତ୍ ଅଚ୍ୟୁତ, ଅଚ୍ୟୁତ ସେ ଭଗବାନ ସେ ଜାଣନ୍ତି ଅସୁରମାନଙ୍କର ଜାତି, ନୃଶଂସ ଜାତି, ଜାତି ମତ୍ୱା ଜାତି ନୃଶଂସାନାଂ, ଜାତିରେ ମଧ୍ୟ ନୃଶଂସ ସେମାନେ, ତେଣୁ ନ ତ୍ୱାଂ ବ୍ୟବଧତ୍, ତାଙ୍କୁ ପ୍ରଦାନ କଲେ ନାହିଁ। ଇଏ ହେଉଛି ପ୍ରକୃତ ନ୍ୟାୟ। ତେଣୁ ଏଠି ମଧ୍ୟ ସେଇ ନ୍ୟାୟ କଥା ଆସିବାରୁ ମୋର ମନେ ପଡ଼ିଗଲା, ସେ ନ୍ୟାୟ କଥା। ତେଣୁ ଏଠି ଯେଉଁ ନ୍ୟାୟ କଥା କ'ଣ ହେଇଛି ନା, ଭଗବାନ କହୁଛନ୍ତି ଯଥା ନ୍ୟାୟ, ଭଗବାନ କହୁଛନ୍ତି ଯଥା ନ୍ୟାୟ, ଅନ୍ୟାୟ ଭାବରେ କ'ଣ ମଲ୍ଲ ଯୁଦ୍ଧ ହେବ? ଆମର ସାଙ୍ଗ ଯେଉଁମାନେ ଅଛନ୍ତି ତାଙ୍କ ସହିତ ଆମେ ଖେଳିବୁ ନା, ଆଉ ଭାବେନ ନିଯୁଦ୍ଧ କେଉଁ ଶୋକ ଏଇଟା 37 ନା ନା 38 ବାଳା ବୟଂ ତୁଲ୍ୟ ବଳେଇ କିଡ଼ିଶ୍ୟାମ ଯଥୋଚିତମ, ଯେଉଁଟା ଉଚିତ ସେଇଟା କରିବା ନା, ଆଉ ଭାବେନ ନିଯୁଦ୍ଧଂ କିଡ଼ିଶ୍ୟାମ ଯଥୋଚିତ, ନିଯୁଦ୍ଧଂ କହିଲେ ବାହୁ ଯୁଦ୍ଧ, ମଲ୍ଲଯୁଦ୍ଧ, ଯେମିତି ଆମ ଉପଯୁକ୍ତ ବୟସ୍କ ସହିତ ଆମେ ଖେଳିବୁ ବା ମଲ୍ଲଯୁଦ୍ଧ କରିବୁ। ଅଧର୍ମଂ ମଲ୍ଲ ସଭାସଦ, ଯଦି ଠିକ ଆମ ସମାଜକନ୍ଧ ସହିତ ନ ହେବ ତାହେଲେ ସେଇଟା ଅଧର୍ମ ହେଇଯିବ, ତେଣୁ ମଲ୍ଲ ସଭାସଦ ମଲ୍ଲରେ ଯେଉଁମାନେ ସବୁ ରହିଛନ୍ତି, ଯେମିତି ଏ ମଲ୍ଲରେ ସେଇଟା ଅଧର୍ମ, ଯେମିତି ମା ସୃଷେତ, ଯଦି ଅଧର୍ମ ପ୍ରବେଶ ନ କରୁ, ଏଇଭଳି ଭାବରେ ଚାଣୁରକୁ କହୁଛନ୍ତି। ଚାଣୁର ମନରେ ଭାବିଛି ମୁଁ ଅଧର୍ମ କରିବି, ତାକୁ ହତ୍ୟା କରିଦେବି, ଚାଣୁର ଚିନ୍ତା କରିଛି। ଏତେ ସବୁ ଦେଖିକିରି ମଧ୍ୟ ଭଗବାନଙ୍କର ଦୁଷ୍ଟ ଶ୍ରୁତାଭ୍ୟାମ, ଭଗବାନଙ୍କର ଏତେ ଶକ୍ତି ଶୁଣିକିରି ମଧ୍ୟ ଦେଖି ବର୍ତ୍ତମାନ ମଧ୍ୟ ଦେଖିଲେ ଦଶ ହଜାର ହାତୀର ବଳକୁ ହତ୍ୟା କରିଦେଲେ, କୁବୁଡ଼ା ପିଡ଼ୁକୁ ହତ୍ୟା କରିଦେଲେ ସାଙ୍ଗେ ସାଙ୍ଗେ, ଏତେ ସୈନ୍ୟଙ୍କୁ ସବୁ ଭଗବାନ ହତ୍ୟା କରିଦେଇଛନ୍ତି, ତା ପୂର୍ବଦିନ ସନ୍ଧ୍ୟାବେଳେ ହତ୍ୟା କରିଦେଇଛନ୍ତି। କିନ୍ତୁ ତଥାପି ତାର ସେ ଭାବୁଛି କ'ଣ, ମୁଁ ଆକୁ ହତ୍ୟା କରିଦେବି, କୃଷ୍ଣଙ୍କୁ ହତ୍ୟା କରିଦେବି, ଏଇଭଳି ଭାବରେ ଅଧର୍ମ ହଉ ପଛକେ ମୁଁ ହତ୍ୟା କରିଦେବି, ଏଇଟା ଧର୍ମ ଜିନିଷ ନୁହଁ, ଧର୍ମସମ୍ମତ ନୁହଁ, କିନ୍ତୁ ମୁଁ ହତ୍ୟା କରିଦେବି, ଏଇଭଳି ଭାବରେ ଭାବୁଛି। ତେଣୁ ଭଗବାନ କହୁଛନ୍ତି ଯେ ମା ଅଧର୍ମ ସ୍ମୃଚେତ, ଆମ ସହିତ ସମାଜକନ୍ଦ ଯେଉଁମାନେ ଅଛନ୍ତି ତାଙ୍କ ସହିତ ଆମେ କ୍ରୀଡ଼ା କରି ମଲ କ୍ରୀଡ଼ା କରିବୁ, ଯେମିତି ଅଧର୍ମ ଏଇଠି ନ ପ୍ରବେଶ ନ କରୁ, ଏଇଭଳି ଭାବରେ ଭଗବାନ ସୂଚାଇ ଦେଲେ। ହଁ ପ୍ରସନ୍ନ ବି ନ ପ୍ରସ୍ତୁତି, ହଁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି, ମଲ୍ଲ ସଭାସଦ ମଲ୍ଲ ସଭାଧିକୃତାନ୍ ଅଧର୍ମ ମା ସ୍ପୃଶେତ୍ ଇତି ଅତୋ ବାଲୈରେବ ସହ କ୍ରୀଡ଼ଶ୍ୟାମ ଅନ୍ୟଥା ତୁ ଅଧର୍ମ ସ୍ପୃଶେତ୍ ଇତି ଭାବ। ଆମେ ବାଳକ, ଆମେ ବାଳକ ସହିତ ଖେଳିବୁ, ଆଉ ତୁମେ ଯୁବକ, ତୁମେ ଯୁବକ ସହିତ ଖେଳୁନ, ଆମେ କ'ଣ ମନା କରୁଛୁ ତୁମ ଯୁବକ ସହିତ ଖେଳିବା ପାଇଁ? ଆମ ସହିତ କାହିଁକି ଖେଳିବା ପାଇଁ ଚାହୁଁଛ ତୁମେ? ଏଇଟା ଅଧର୍ମ ହେଇଯିବ, ଅଧର୍ମ ଯେମିତି ଏଠି ପ୍ରବେଶ ନ କରୁ, ଏଇ ଭାବରେ କହୁଛନ୍ତି ଭଗବାନ। ଆଉ ପରେ ସବୁ କହିବେ, ମଥୁର ନାରୀମାନେ ମଥୁରାବାସୀମାନେ ସବୁ କହିବେ, ଏଇଟା ଅଧର୍ମ ହେଇଗଲା, ଅଧର୍ମ ହେଇଗଲା, ଏସବୁ କହିବେ। ତା'ପରେ ଶୁଣିବା, ଏଇଟା ଚାଲିଲା, ଏ ନାଟକଟା ହେଉଛି କୁବୁଡ଼ା ପିଡ଼ ବଦ୍ଧ, ତା'ପରେ ନେକ୍ସଟ ନାଟକ ହେଉଛି କଂସବଦ୍ଧ, 44 ଅଧ୍ୟାୟରେ ସେସବୁ ଆମେ ଶୁଣିବା। ତେଣୁ ଜୟ ଶ୍ରୀ ସୀତାରାମ ଲକ୍ଷ୍ମଣ ହନୁମାନ ଯୋଗୀ, ତେଣୁ ଭଗବାନ ଯେଭଳି ଏଭଳି ଭାବରେ କହିଲେ, ତେଣୁ ଚାଣୁର କହୁଛନ୍ତି, ଏଇଟା ହେଉଛି 38 ଶ୍ଳୋକରେ ଗଲା। ତା'ପରେ ଚାଣୁର କହୁଛନ୍ତି 39 ଶ୍ଳୋକରେ ଚାଣୁର କହୁଛନ୍ତି, ଚାଣୁର କ'ଣ କହିଲେ, ନ ବାଳୋ ନ କିଶୋରସ୍ତମ ବାଳଶ୍ଚ ବଳିନାଙ୍ଗର ଲୀଳ ଲୀଳ ଏଭୋ ହତୋ ଯେ ନ ସହସ୍ର ଦ୍ୱୀପସତ୍ ଭୃତ। ଏଥିରେ ବହୁତ ପ୍ରିଣ୍ଟିଂ ମିଷ୍ଟେକ୍ ରହିସବୁ, ଏଇଟା ହେବ ଲୀଳ ଏଭୋ ହାତୋ ଜୈନ ସହସ୍ର ଦ୍ୱୀପସତ୍ୟଭୂତ। ତେଣୁ ଚାଣୁର କହୁଛନ୍ତି, ଚାଣୁର କହୁଛନ୍ତି, ବଳିନାଙ୍ଗ ବରହ, ଯେତେ ବଳବାନ ଅଛନ୍ତି, ଯେତେ ସବୁଠାରୁ ବଳବାନ ଯଦି କୁହାଯିବ କିଏ, ତାଙ୍କର ହେଉଛନ୍ତି ଆପଣ ବଳ, ବଳିନାଙ୍ଗ ବରହ, ସରି ବର ମାନେ ଶ୍ରେଷ୍ଠ, ବଳିନାଙ୍ଗ ବର ତ୍ୱଂ, ଯେତେ ବଳବାନ ବ୍ୟକ୍ତି ଅଛନ୍ତି ତାଙ୍କ ବ୍ୟତୀତ ତୁମ ଯେଉଁ ଶ୍ରେଷ୍ଠ ବଳିନାଙ୍ଗର, ଚାଣୁ ପାଖରେ କି ଯଦି ଥାଆନ୍ତା ପୁରସ୍କାର ସେଇଟା ଦେଇଥାନ୍ତି ସିଏ, କାରଣ ବଳିନାଙ୍ଗର ସିଏ ଅନ୍ତର୍ ଚାରଣରେ ଦେଇପାରିଲେନି, ଆମେ ତାଙ୍କୁ ଦେବା କୃଷ୍ଣଙ୍କୁ ଏଇଭଳି ଭାବେ ପୁରସ୍କାର ଦେବା। ବଳିନାଙ୍ଗର ବଳବାନ ଭିତରେ ସବୁ ଶ୍ରେଷ୍ଠ ବଳିନାଙ୍ଗର, ଚାଣୁରେ ସେଇଟାକୁ ଡିକ୍ଲେୟାର କଲେ, ବଳିନାଙ୍ଗର ତ୍ୱଂ ବଳ କହିଲେ, ରାମ ଚ ନ ବାଳ, ତମେ ବଳବାନ ମାନଙ୍କ ପ୍ରତି ଶ୍ରେଷ୍ଠ ଏବଂ ତମେ ଏବଂ ରାମ ମଧ୍ୟ, ବଳ କହିଲେ ରାମ ବଳରାମ, ସେ ମଧ୍ୟ ତମେ ସବୁ ବାଳକ ନୁହଁ, ନ ଚ ବାଳ ନ କିଶୋର, ବାଳକ ପରେ ଯେଉଁ ରହିଛି କିଶୋର ଅବସ୍ଥା ରହିଛି, ତମେ ବାଳ ନୁହଁ କି କିଶୋର ନୁହଁ, ଯେ ନା କାହିଁକି ବାଳ ନୁହଁ କି କିଶୋର ନୁହଁ କାହିଁକି, ମୁଁ ତ ଆମେ ତ 11 ରହିଛୁ, କେଉଁଥିରେ ଯିବ ହିସାବ କରୁନ ତମେ, ନା ନା ତମେ ବାଳକ ନୁହଁ କି କିଶୋର ନୁହଁ, ନା ତାହେଲେ ଆମେ କ'ଣ ବୃଦ୍ଧ ନା, ନା ତମେ ହେଉଛ ଯେ ନ ସହସ୍ର ଦ୍ୱୀପ ସତ୍ୟଭୂତ ଇଭ ଲୀଳୟା ହତ, ଯାହାର ସହସ୍ର ଦ୍ୱୀପ ସତ୍ୟଭୂତ, ହାତୀକୁ ଦ୍ୱୀପ ବୋଲି କୁହାଯାଏ, ମୁଁ କହିଥିଲି କାହିଁକି କୁହାଯାଏ, କିଏ ମନେ ଅଛି କାହାର, ଦୁଇଥର ସେ ପାଣି ପିଏ, ଗୋଟେ ଥର ଶୁଣ୍ଢରେ ନିଏ ଏବଂ ପୁଣି ଥରେ ମୁଖରେ ପକାଏ, ସେ ତା ନାଁ ହେଉଛି ଦ୍ୱୀପ, ଦୁଇଥର ପାଣି ପିଏ। ତେଣୁ ଇଏ ଯେଉଁ ସହସ୍ର ଦ୍ୱୀପ ସତ୍ୟଭୂତ, ହଜାରେ 10,000 କୁହାଯାଏ, ଇଏ କ'ଣ ହଜାରେ ବୋଲି କୁହାଯାଉଛି, ହଜାରେ ହାତୀର ବଳ ଅଛି, ତେଣୁ ଇଏ ସେଇ ଇଭ କହିଲେ ହାତୀକୁ କୁବଳା ପିଡ଼କୁ ତୁମେ ଯେଉଁ ହତ୍ୟା କଲ, ଖାଲି ହତ୍ୟା କଲ ତା ନୁହଁ, ଲୀଳୟା ହତ, ଯେଉଁ ଛୋଟ ପିଲା ଯେମିତି ଗୋଟେ ଖେଳନାକୁ ଭାଙ୍ଗିଦିଏ ସେଇଭଳି ଭାବରେ ତୁମେ ହତ୍ୟା କରିଦେଲ ତାକୁ, ଆଉ ତୁମେ ବାଳକ ନା ତୁମେ କିଶୋର, ତୁମେ ବଳିନାଂ ବର ବଳିମା ବଳବାନ ମାନ ଭିତରେ ତୁମେ ହେଉଛ ଶ୍ରେଷ୍ଠ ବଳିଆନ ବ୍ୟକ୍ତି। ତେଣୁ ସନାତନ ଗୋସ୍ୱାମୀ କହୁଛନ୍ତି ବରତ୍ୱମେବ ଦର୍ଶୟତି। ଯଦି ଭଗବାନ କହିବେ କେମିତି ଜାଣୁଛ ଆମେ ବଳିମାନଙ୍କ ଭିତରେ ଶ୍ରେଷ୍ଠ ବୋଲି, ନା ତୁମେ ଯେଉଁ ହତ୍ୟା କଲ ଏକ ସାଧାରଣ ହାତୀ ନୁହଁ, ଇଏ ହେଉଛି 1000 ହାତୀର ବଳ ରହିଛି। ସହସ୍ର ଦ୍ୱୀପ ସତ୍ୟଭୂତ 1000 ହାତୀର ବଳ ରହିଛି ଯାହାର, କୁବଳିଆ ପିଢ଼କୁ ତୁମେ ହତ୍ୟା କଲ। କିଭଳି ହତ୍ୟା କଲ ନା ବହୁତ, ତୁମର ଯେଉଁ ମାଳା ପିନ୍ଧିଛନ୍ତି, ତାଙ୍କର ଯେଉଁ ଅଳଙ୍କାର ସବୁ ଧାରଣ କରିଛି, କିଛି ଟିକିଏ ବି ଏପଟ ସେପଟ ହେଇନାହିଁ। ଶୁଣିଲେ ନା 19 ଶ୍ଳୋକରେ ଭଗବାନଙ୍କ ସୁନ୍ଦର ସୌନ୍ଦର୍ଯ୍ୟ ବର୍ଣ୍ଣନା କରାଯାଇଛି, ମାଳାର ସୌନ୍ଦର୍ଯ୍ୟ ରହିଛି। କିଛି ଏତେ ମଲ୍ଲଯୁଦ୍ଧ ହେଲା, ଏତେ ଯୁଦ୍ଧ କଲେ କାହା ସହିତ, ହାତୀ ସହିତ, କିନ୍ତୁ ତାଙ୍କର ମାଳାଟି ମଧ୍ୟ ଟିକିଏ ଗୋଟିଏ ଫୁଲଟି ମଧ୍ୟ ଛିଣ୍ଡି ନାହିଁ। ଏଭଳି କୌଶଳରେ ଭଗବାନ ଯୁଦ୍ଧ କରିଥିଲେ। କ୍ରୀଡ଼ୟା ଲୀଳୟା ଲୀଳାରେ ଲୀଳାରେ ଯେମିତି ଭଗବାନ ଧାରଣ କରିଥିଲେ ଛତ୍ରାକ ଏବଂ ବାଳକ, ଯେମିତି ଛୋଟ ପିଲା ଗୋଟେ ଛତୁକୁ ତୋଳି ଦିଏ ସେଇଭଳି ଭାବରେ ଭଗବାନ ତୋଳି ଦେଇଥିଲେ 7 ବର୍ଷରେ ଆମର ଯେଉଁ ଗୋବର୍ଦ୍ଧନକୁ ଧାରଣ କରିଥିଲେ। ଆମର ଯେତେ ବଡ଼ ମଲ ହେଲେ ମଧ୍ୟ ସେ ଯେତେ ଓଜନ ଉଠେଇଲେ ମଧ୍ୟ ଟେକି ଦେଇକି ଛାଡ଼ିଦେବ, ପକେଇଦେବ, ରଖିପାରିବ ନାହିଁ ବେଶୀ ସମୟ, ଟେକିଦେବ, ରଖିଦେଲେ ସେ ପୁରସ୍କାର ପାଇଲା, ମେଡ଼ାଲ ପାଇଲା। କିନ୍ତୁ ଭଗବାନ ଖାଲି ଟେକିକି ପକେଇଦେଲେ ନାହିଁ, ଟେକିକି ଧରିକି ରହିଲେ 7 ଦିନ 7 ରାତି ନନ୍ଷ୍ଟପ୍, କୌଣସି ଖାଦ୍ୟ ଖାଇଲେ ନାହିଁ, କୌଣସି ପାନୀୟ ଗ୍ରହଣ କଲେ ନାହିଁ, ଟିକିଏ ବିଶ୍ରାମ ମଧ୍ୟ ନେଲେ ନାହିଁ 7 ଦିନ 7 ରାତି। ଜୟ ଗୋବର୍ଦ୍ଧନ ଧାରୀ ଭଗବାନ କି। ତେଣୁ ଛୋଟ ଛୋଟ ପିଲା ଯେମିତି ଛତୁକୁ ଟେକି ଦିଏ ତୋଳି ଦିଏ ସେଭଳି ଭାବରେ ସେ ତୋଳି ଦେଇଥିଲେ ଲୀଳୟା। ଆଜି ଇଏ ମଧ୍ୟ ଯେଉଁ କୁବଳା ପିଢ଼କୁ ହତ୍ୟା କଲେ ଲୀଳାରେ ହତ୍ୟା କଲେ, ଖେଳିଲା ଖେଳି ଖେଳିକି ହତ୍ୟା କରିଛନ୍ତି ସବୁ ଲୋକମାନେ ଦେଖିଛନ୍ତି ସବୁ। ଏମିତିକି କଂସ ମଧ୍ୟ ଯାଇକି ଦେଖିଲେ ସେଠି ହତ୍ୟା କରିବାର, ଦେଖିକି ଆସିଛନ୍ତି, ଆ ପରେ ସେ ବର୍ଣ୍ଣନା କରାଯିବ। ସମସ୍ତେ ପଳେଇଲେ ସେଇଠିକି, ଆଉ ଷ୍ଟାଡ଼ିୟମ୍ ଖାଲି ହେଇଗଲା, ଆଉ କି ସମସ୍ତେ ଦୌଡ଼ିଲେ ସେଇଠିକି, କ'ଣ କ'ଣ ଏ କୁବଳା ପିଢ଼ ହତ୍ୟା ହେଉଛି କରୁଛନ୍ତି, କୁବଳା ପିଢ଼ କଂସର ଯୁଦ୍ଧ, କୃଷ୍ଣଙ୍କର ଯୁଦ୍ଧ ଚାଲିଛି ଏଇଭଳି ଭାବରେ ଶୁଣିକରି କଂସ ମଧ୍ୟ ଦୌଡ଼ିଲା। ଏଇଠି ମଧ୍ୟ ହତ୍ୟା ହେଇଯିବ କୃଷ୍ଣ, ଆଉ ଭାବୁଛନ୍ତି କଂସ ଭାବୁଛି ମୋର ପ୍ଲାନ୍ ସକ୍ସେସ୍ ହେଇଯିବ। କଂସ ପଛରେ ସମସ୍ତେ ମନ୍ତ୍ରୀମାନେ ଧାଉଁଛନ୍ତି, ସବୁ ଯେତେ ତିର ସବୁ ଧାଇଁଲେ ତାକୁ ପଛେ ପଛେ ଦେଖୁଛନ୍ତି। ସେଠି ସମସ୍ତେ ଇଏ ମଧ୍ୟ ଚାଣୁରେ ବି ଯାଇଥିଲା ଦେଖିବା ପାଇଁ, ସେଠି ସେଥିପାଇଁ କହୁଛି ଇଏ ଚାଣୁର ଯେତେ ଅଷ୍ଟମଲ ଥିଲେ ସେମାନେ ସବୁ ଗଲେ। ଆଜି ନିଶ୍ଚିନ୍ତ ଭାବରେ କୃଷ୍ଣ ହତ୍ୟା ହେବ, ମୃତ୍ୟୁବରଣ କରିବ କୁବଳିଆ ପିଢ଼ ଦ୍ୱାରା। ଏତେ ବଡ଼ ହାତୀ 1000 ହାତୀର ବଳ ରହିଛି, ଆମେ ଭାବୁଛୁ 10000 ହାତୀର ବଳି, ବା କେଉଁଠି କିଏ କ'ଣ କହୁଥାଇ ପାରନ୍ତି। ଯାହା ବି ହେଉ, ସମସ୍ତଙ୍କୁ ଦେଖିଲେ ସମସ୍ତଙ୍କ ସାମ୍ନାରେ ଭଗବାନ ସେଇ ହାତୀ ଦାନ୍ତରେ ପିଟି ପିଟି, ବାମ ହାତରେ ପିଟି ପିଟି ତାକୁ ହତ୍ୟା କରିଦେଲେ। ଲୀଳୟା ଲୀଳାରେ ହତ୍ୟା କରିଦେଲେ। ଆଜି ଚାଣୁରେ ସେ କଥା କହୁଛନ୍ତି, ତୁମେ ବାଳକ, ତୁମେ କିଶୋର, ତୁମେ ବଳିନାଂ ବର ବଳିମାନ ବଳି ବଳବାନ ଭିତରେ ତୁମେ ହେଉଛ ଶ୍ରେଷ୍ଠ ବର, ତୁମେ ଶ୍ରେଷ୍ଠ। ନା କେମିତି ଜାଣୁଛ ଶ୍ରେଷ୍ଠ, ନା ତୁମେ ଯେଉଁ ବର୍ତ୍ତମାନ ଏବେ ହତ୍ୟା କରିକି ଆସିଛ, ତୁମ ହାତରେ ରହିଛି ସେ ଦାନ୍ତ ଧରିଛ ତୁମେ, ଏ ଯେଉଁ ଦାନ୍ତଟା କେଉଁଠୁ ଆଣିଲ, ସେ ଯେଉଁ ହାତରୁ କାଢ଼ିଲ ଦାନ୍ତ, ତୁମେ ମଧ୍ୟ ଗୋଟେ ଜଣେ ଡେଣ୍ଟିଷ୍ଟ, ବୋଧେ ତୁମର କିଛି ଦାନ୍ତ ସମ୍ବନ୍ଧୀୟ ଜ୍ଞାନ ଅଛି, ଡେଣ୍ଟିଷ୍ଟ ବିଷୟରେ କି ଜାଣିଛ ତୁମେ, ସେଇ ଦାନ୍ତରେ ବାମ ହାତରେ ପିଟି ପିଟି ତାକୁ ହତ୍ୟା କରିଦେଲ। ଲୀଳାରେ ଛୋଟ ପିଲା ଯେମିତି ଗୋଟେ ବାଳ କ'ଣ ଗୋଟେ କଣ୍ଢେଇଟାକୁ ଭାଙ୍ଗିଦିଏ ସେଇଭଳି ଭାବରେ ତୁମେ ହତ୍ୟା କରିଦେଲ। ଆଉ ତୁମେ ବାଳକ, ତେଣୁ 40 ଶ୍ଳୋକ କୁହାଯାଉଛି ଲାଷ୍ଟ ଶ୍ଳୋକ, ଏଇଟା ଆମର ସମୟ ବି ହେଇଗଲା। ତସ୍ମାତ୍ ଭବଦ୍ଭ୍ୟାଂ ବଳଭୀ ଯୋଦବ୍ୟଂ ନାନୟୋତ୍ର ବୈହି ମୟି ବିକ୍ରମ ବାସ୍ନେୟ ବଳେନ ଚ ମୁଷ୍ଟିକ। ଏ ଲୀଳା ଆଗରୁ ବ୍ରହ୍ମା ସବୁ ଇଏ କରିଦେଇଛନ୍ତି, ଡ୍ରାମା ହେବ ନା, ଡ୍ରାମା ସବୁ ଡାଇରେକ୍ଟର ସ୍କ୍ରିପ୍ଟ ରାଇଟର ସବୁକିଛି ହେଇଯାଇ ସବୁ ନାରଦମୁନି କହିଦେଲେ ନା। ନାରଦମୁନି ଯେତେବେଳେ ଗଲେ ଏଣେ କଂସକୁ କହିଦେଲେ ଯେ ଇଏ ଯେଉଁ ନନ୍ଦରାଜଙ୍କର ପୁତ୍ର, ସିଏ ହେଉଛନ୍ତି ପ୍ରକୃତରେ ବସୁଦେବଙ୍କର ପୁତ୍ର, ଯେଉଁଦିନ ଜନ୍ମ ହେଇଥିଲେ ବସୁଦେବ ତାଙ୍କୁ ରଥଯାତ୍ରାରେ ନେଇକି ସେଠି ଛାଡ଼ିକି ଆସିଛି ସବୁ କହିଦେଲେ। ତେଣୁ ସେଠି ମଧ୍ୟ ସେ କହିଦେଲେ ଏ ରାମକୁ ମଧ୍ୟ ସେ ନେଇକି ଛାଡ଼ିକି ଆସିଛନ୍ତି, ବଳରାମକୁ ମଧ୍ୟ ଛାଡ଼ିକି ଆସିଛନ୍ତି। କାହିଁକି କହିଲେ ନା ବଳରାମକୁ ନ ଆଣିଲେ ବଳରାମ ଦ୍ୱାରା ମୁଷ୍ଟିକ ମୃତ୍ୟୁବରଣ କରିବ, କଂସ ଦ୍ୱାରା ଚାଣୁର ମୃତ୍ୟୁବରଣ କରିବ, ଏସବୁ ଆଗରୁ ଲେଖା ହେଇକି ରହିଛି, ଏଇଟାକୁ ପଢ଼ିକିରି ଆସିଛନ୍ତି।
ଏ ଆମେ କହିଥିଲେ ଅଜଲିପି, ଏଇଟା ଅଜଲିପି, ଅଜଙ୍କର ଲେଖା ସବୁ ରହିଛି ସେଠି, ସେ ନାଟକର ସେଠି ନାଟକ ଦେଖିଦେଇ ଆସିଛନ୍ତି ନାରଦ ମୁନି, ତେଣୁ ନାଟକ ରୋଲ୍ କଲେ ସିଏ ନାରଦ ମୁନି। ତାର କାରଣ ମଧ୍ୟ ରହିଛି, କାହିଁକି ମୁଷ୍ଟିକ ବଳରାମ ତାର ହାତ ହେବ, ଏସବୁ ରହିଛି। ତେଣୁ ସେ କହୁଛନ୍ତି ତସ୍ମାତ୍, ଚାଣୁର ବର୍ତ୍ତମାନ ଚାଳିଶ ଶ୍ଳୋକରେ କହୁଛନ୍ତି ତସ୍ମାତ୍ ଭବଦ୍ଭ୍ୟାଂ, ଭବଦ୍ଭ୍ୟାଂ କହିଲେ ରାମକୃଷ୍ଣାଭ୍ୟାମ ବଳିଭି ମହାବଳି ମଲ୍ଲେଶ ଯୋଦବ୍ୟମ, ତୁମର ଯେଉଁ ବଳ, ଛୋଟ ପିଲାମାନେ କ'ଣ ତୁମ ସହିତ ଖେଳିବେ, ତୁମ ସହିତ ଯାଇକିରି ଛୋଟ ପିଲାମାନେ କ'ଣ ତୁମେ ଯୁଦ୍ଧ କରିବେ, ତୁମର ଯେଉଁ ବଳ ରହିଛି, ତୁମର ପ୍ରକୃତରେ ଯୋଦ୍ଧା ହେଉଛନ୍ତି କିଏ ନା ଭବଦ୍ଭ୍ୟାମ, ଏ ଆପଣଙ୍କର ଯୋଦ୍ଧା କିଏ ବଳିଭି, ଯେତେ ସବୁ ମଲ୍ଲ ସବୁ ଅଛନ୍ତି, ହଜାର ହଜାର ଶହ ଶହ ମଲ୍ଲ ସବୁ ଥିଲେ, ଅଷ୍ଟମଲ୍ଲ ହେଉଛନ୍ତି ତାଙ୍କ ଭିତରେ ପ୍ରଧାନ, ଆଉ କେହି ରହିଲେ ନାହିଁ। ବର୍ଣ୍ଣନା କରାଯିବ, ନେକ୍ସଟ ନାଟକରେ ଆସିବ, ସେସବୁ କଥା ଆସିବ, ନେକ୍ସଟ ନାଟକ ରଘୁନନ୍ଦନ ଧାମ ତରଫରୁ ପରିବେଷଣ ହେବ। ତେଣୁ ସେ କହୁଛନ୍ତି ତସ୍ମାତ୍ ଭବଦ୍ଭ୍ୟାଂ ବଳିଭି, ଆମେ ଯେଉଁ ମଲ୍ଲଯୁଦ୍ଧ ସବୁ, ଆମେ ସବୁ ମଲ୍ଲମାନେ ଅଛୁ, ମହାବଳି ଆମ ସହିତ ବଳିଭି, ଆମ ସହିତ ତୁମେ ଯୁଦ୍ଧ କରିବା କଥା। ଅତ୍ର ସ୍ଥାନେ କ୍ରୀଡ଼ାଂ ବା ଅନୟ ଅଧର୍ମ ନ ବେଇ ବା ସ୍ନେହ, ତେଣୁ ତୁମେ ଯେଉଁ କହୁଛ ଅଧର୍ମ ହେଇଯିବ, ଏଇଟା କୌଣସି ଅଧର୍ମ ହେବ ନାହିଁ, ନ୍ୟାୟ ଅନ୍ୟାୟ କିଛି ହେବ ନାହିଁ, ତୁମ ସହିତ ଯୁଦ୍ଧ କରିବା ଏଇଟା ନ୍ୟାୟ ସଙ୍ଗତ ହେବ। ତୁମର ଯେଉଁ ଶକ୍ତି ରହିଛି, ତୁମେ ଦେଖିବା ପାଇଁ ସିନା ଛୋଟ, କିନ୍ତୁ ତୁମର ବହୁତ କରାମତି ରହିଛି, ତେଣୁ ଆମେ ଦେଖିବା ପାଇଁ ବଡ଼ ହେଲେ କ'ଣ ହେବ, କିନ୍ତୁ ତୁମ ସହିତ ଯୁଦ୍ଧ କରିବାରେ ଆମେ ସବୁ ଉପଯୁକ୍ତ, ଏଇଟା ନ୍ୟାୟ, ଏଇଟା କୌଣସି ଅନ୍ୟାୟ ନୁହଁ, ଅଧର୍ମ ନ ବେଇ କେବେ ହେଲେ ଅଧର୍ମ ହେବ ନାହିଁ ବା ସ୍ନେହ। ଏ କୃଷ୍ଣ ବୃଷ୍ଣୀବଂଶରେ ଆସୁଛନ୍ତି ଭଗବାନ, ବା ସ୍ନେହ କାହିଁକି ବା ସ୍ନେହ କହିଲେ, ତାର କ'ଣ ଥିବ ଗୋଟେ କାରଣ, ବା ସ୍ନେହ କାହିଁକି କହିଲେ। ତେଣୁ ସିଏ ଚାଣୁର ସିଏ ଦେଲେ ପ୍ରସ୍ତାବ ଦେଲେ, କ'ଣ ଦେଲେ ନା ମୟି ମାଂ ଚାଣୁରଙ୍କଦି ବିକ୍ରମ, ବିକ୍ରମ କରୁ, ତୁମେ ମୋ ସହିତ ଯୁଦ୍ଧ କର, ବିକ୍ରମ ଦେଖାଅ, ମୟି ବିକ୍ରମ ଏବଂ ମୁଷ୍ଟିକ ବଳେନ ସହ ବିକ୍ରମ, ତୁ ମୁଷ୍ଟିକ ବଳରାମଙ୍କ ସହିତ ମଲ୍ଲଯୁଦ୍ଧ କରିବେ ଏବଂ ମୁଁ ତୁମ ସହିତ ଯୁଦ୍ଧ କରିବି। ଏଇଭଳି ଭାବରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ବଳିଭୀର ମଦ୍ବିଧେଇ ରେବ, ବଳିଭୀ କହିଲେ ଆମ ଭଳି, ଆମେ ସବୁ ବଳବାନ ରହିଛୁ, ତୁମେ ମଧ୍ୟ କମ୍ ବଳବାନ ନୁହଁ, ଏବଂ ସ ନଚ ଅତ୍ର ତେଇର ବାଲିଶ ତେସାଂ ତତୁଲ୍ୟ ବଳତ୍ୱା ଭାବାତ୍ ଇତି ଭାବ, ତୁମେ ଦେଖାଯାଉଛ ସିନା ବାଳକ ଭଳି, କିନ୍ତୁ ପ୍ରକୃତରେ ତୁମେ ବହୁତ ବଳ ରହିଛି, ତେଣୁ ଆମେ ସହିତ ଯୁଦ୍ଧ କରିବାଟା ପ୍ରକୃତ ଉପଯୁକ୍ତ ଯୁଦ୍ଧ ହେବ, ଏତେ କୌଣସି ଅଧର୍ମ ହେବ ନାହିଁ। ଏଇଭଳି ଭାବରେ ଚାଣୁରଙ୍କର ଭାବନା ରହିଛି, ଚାଣୁର ଦେଖିକିରି ମଧ୍ୟ ଦେଖିପାରିଲା ନାହିଁ, ଚାଣୁର ମଲ୍ଲ ସମୟର ଚାଳିଶ ଅଧ୍ୟାୟରେ ଆରମ୍ଭ ହେବ। ଆମେ ଅବଶ୍ୟ କାଲି ଲାଷ୍ଟ ଆମର କଥା କହିବା, କାଲି ହେଉଛି ଚଉରାଳିଶ ଅଧ୍ୟାୟ ଆରମ୍ଭ ହେବ କଂସବଦ୍ଧ, ତେଣୁ ଅନ୍ୟମାନେ କହିବେ, ଆମେ ପ୍ରଭୁ ଯଦି ହେବ କହିବେ, ଯଦି କହିବେ ଅବଶ୍ୟ ଆପଣ ପଳେଇବେ, ଆପଣ କେଉଁଦିନ ପଳେଇବେ, ପରଦିନ ପଳେଇବେ, ଆଚ୍ଛା ଆଚ୍ଛା ଯାହା ହଉ। ତେଣୁ ଏ ଯେଉଁ ଯୁଦ୍ଧ ହେବ କଂସ ଚାଣୁର ସମର, କ'ଣ ନା କ'ଣ କୃଷ୍ଣ ଚାଣୁର ସମର, ଏ କାଲି ଏଠୁ ଆରମ୍ଭ ହେବ କଂସବଦ୍ଧ ନାଟକ, ତେଣୁ ଚାଲିବ, ମୁଁ ଯିବି କାଲି ପଳେଇବି ଉପରଓଳା, ତେଣୁ ଯାହା ବି ହଉ ଅନ୍ୟମାନେ ଯେ କଥା କହିବେ ସେଇଟା କହିବେ, ତେଣୁ ଆଜି ଆମେ ଟିକେ ରିହର୍ସଲ୍ କରିଦେବା କାଲି ନାଟକ। କୃଷ୍ଣ ଚାଣୁର ସମର ଗୁରୁ ତର ଥର ଥର ଧରା ହୋଇଲା, କୃଷ୍ଣ ଚାଣୁର ସମର ଗୁରୁ ତର ଥର ଥର ଧରା ହୋଇଲା, କୃଷ୍ଣ ବଳ ବୀର୍ଯ୍ୟ ଜାଣି ନିଶାଚର, କୃଷ୍ଣ ବଳ ବୀର୍ଯ୍ୟ ଜାଣି ନିଶାଚର ବିଚାରେ ମରଣ ହୋଇଲା, ବିଚାରେ ମରଣ ହୋଇଲା, କାହିଁକି କଲିଟି ରାଜନ ବଚନ, କାହିଁକି କଲିଟି ରାଜନ ବଚନ ହରି କୋପାନଳ ଅତି ପ୍ରବଳ ହରି କୋପାନଳ ବଳ ହରି କୋପାନଳ ଅତି ପ୍ରବଳ ହରି କୋପାନଳ ଇହି ପ୍ରବଳ ଦହିବେ ମୋ ତୃଣ ଜୀବନ ଦହିବେ ମୋ ତୃଣ ଜୀବନ କାହିଁକି କଲିଟି ରାଜନ ବଚନ କାହିଁକି କଲିଟି ରାଜନ ବଚନ ଏତେବେଳେ ଯେବେ ନିଶକ ହୋଇବି ଏତେବେଳେ ଯେବେ ନିଶକ ହୋଇବି ନିନ୍ଦା କରିବେ ରାଜାମାନେ ନିନ୍ଦା କରିବେ ରାଜାମାନେ ସମରେ ଜୀବନ ହୋଇଲେ ନିଧନ ସମର ଧନ ସୁଖେ ବସିବି ସ୍ୱର୍ଗସ୍ଥାନେ ସୁଖେ ବସିବି ସ୍ୱର୍ଗସ୍ଥାନେ ଏମନ୍ତ ଭାଳି କରେ ଗାଢ଼ ସମର ଏମନ୍ତ ଭାଳି କରେ ଗାଢ଼ ସମର ମୁଷ୍ଠିକି ମୁଷ୍ଠି ପଡ଼ି ତାଳ କରନ୍ତେ ମୁଷ୍ଠିକି ମୁଷ୍ଠି ପଡ଼ି ତାଳ କରନ୍ତେ ସବଦେ କମ୍ପେ ତିନିପୁର ସବଦେ କମ୍ପେ ତିନିପୁର ଏମନ୍ତ ଭାଳି କରେ ଗାଢ଼ ସମର ଏମନ୍ତ ଭାଳି କରେ ଗାଢ଼ ସମର ବାହେ ବନ୍ଧା ବନ୍ଧି ମୁଣ୍ଡେ କୁଡ଼ା କୁଡ଼ି ବାହେ ବନ୍ଧା ବନ୍ଧି ମୁଣ୍ଡେ କୁଡ଼ା କୁଡ଼ି ହିଆକୁ ହିଆ ପ୍ରହାରନ୍ତି ହିଆକୁ ହିଆ ପ୍ରହାରନ୍ତି ଜାନୁକୁ ଜାନୁ ପାଦକୁ ପାଦ ଛନ୍ତି ଜାନୁକୁ ଜାନୁ ପାଦକୁ ପାଦ ଛନ୍ତି ଉଠି ପଡ଼ି ପୁଣି ଗଡ଼ନ୍ତି ଉଠି ପଡ଼ି ଗଡ଼ନ୍ତି ନାସିକା ପବନ କିଏ ବା ବତାସ ନାସିକା କିଏ ବା ବତାସ ଅଙ୍ଗକୁ ଅଙ୍ଗ ଠେସା ଠେସି ହୁଅନ୍ତି ଅଙ୍ଗକୁ ଅଙ୍ଗ ଠେସା ଠେସି ହୁଅନ୍ତି ବାହାର ହୁଅଇ ହୁତାସ ବାହାର ନାସିକା ପବନ କିଏ ବା ବତାସ ନାସିକା ପବନ କିଏ ବା ବତାସ ଯେତେ ସାଧନ କଂସକୁ କହୁଥିଲେ ଯେତେ ସାଧନ କଂସକୁ କହୁଥିଲେ ସେ କହି ହୋଇଲା ଅନ୍ତର ସେ କାହିଁ ହୋଇଲା ଅନ୍ତର କୁଳବଧୁ ଯେନେ ବିହଳିତ ହୁଏ କୁଳବଧୁ ଯେନେ ବିହଳିତ ହୁଏ କେ କଲେ ମୋହିନୀ ମନ୍ତର କେ କଲେ ମୋହିନୀ ମନ୍ତର ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ଗୋବିନ୍ଦ ଅଙ୍ଗ ମତନ କୂଳକୁ ମତନ କୂଳକୁ ନୟନ ଦେଖିଲେ ମତନ କୂଳକୁ ନୟନ ଦେଖିଲେ ମୂଷିକ ମାର୍ଜାରି ଜେସନ ମୂଷିକ ମାର୍ଜାରି ଜେସନ ଗୋବିନ୍ଦ ଅଙ୍ଗ ଲାଗି ହେଲା ତେସନ ଗୋବିନ୍ଦ ଅଙ୍ଗ ଲାଗି ହେଲା ବିଷ୍ଣୁ ରଥ ଘାତ ପାଇଲେ ଯେ ମନ୍ତ ବିଷ୍ଣୁ ରଥ ଘାତ ପାଇଲେ ଯେ ନିଶକ ହୁଅଇ କୁଣ୍ଡଳୀ ନିଶକ ହୁଅଇ କୁଣ୍ଡଳୀ ମତ କରି ରିପୁ ସମ୍ମୁଖେ ପଡ଼ିଗଲେ ମତ କରି ରିପୁ ସମ୍ମୁଖେ ପଡ଼ିଲେ ଯେନେ କାତର ହୁଏ ଛେଳି ଯେନେ କାତର ହୁଏ ଛେଳି ମାତଙ୍ଗ ସଙ୍ଗତେ କିବା ମୁଝେ ମାତଙ୍ଗ ସଙ୍ଗତେ କିବା ଯୁଝେ ଖରି ଖର ମାତଙ୍ଗ ସଙ୍ଗତେ କିବା ଯୁଝେ ଖର ବନପତି ସଙ୍ଗେ ଶସା ସମଛାର ବନପତି ସଙ୍ଗେ ଶସା ସମଛାର ମୁଷିକ ମାର୍ଜାରି ସଙ୍ଗର ମୁଷିକ ମାର୍ଜାରି ସଙ୍ଗର ମାତଙ୍ଗ ସଙ୍ଗତେ କିବା ଯୁଝେ ଖର ମାତଙ୍ଗ ସଙ୍ଗତେ ଯୁଝେ କି ଭାଖର ବକ ଶ୍ୟାମଳ କାହିଁ ସମ ହୋଇବେ ବକ ଶ୍ୟାମଳ କାହିଁ ସମ ହୋଇବେ ସମୁଦ୍ର ସଙ୍ଗେ କ୍ଷୁଦ୍ର ନଦୀ ସମୁଦ୍ର ସଙ୍ଗେ କ୍ଷୁଦ୍ର ନଦୀ ସଙ୍ଗରେ ଆନଥ ବତୁଳ କି ନରେଶ ସଙ୍ଗରେ ଆନଥ ବତୁଳ କି ନରେଶ ସଙ୍ଗତେ ମହାଜମ୍ବୁ ଭେଦି ସଙ୍ଗତେ ମହାଜମ୍ବୁ ଭେଦି ଏମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ଏମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ବେଳକୁ ବେଳ ତନୁ କ୍ଷୀଣ ହେଉଛି ବେଳକୁ ବେଳ ତନୁ କ୍ଷୀଣ ହେଉ ନିଶ କରେ ଉଭା ଆଗର ନିଶ କରେ ଉଭା ଆଗର ଏମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ଏମନ୍ତ କୃଷ୍ଣ ସଙ୍ଗେ ଦୁଷ୍ଟ ଅସୁର ଏଇ ନାଟକ ଆମ କହିବାର ଉଦ୍ଦେଶ୍ୟ ହେଉଛି ଆଡ଼ଭର୍ଟାଇଜମେଣ୍ଟ ହେଲା ଆସନ୍ତାକାଲି ନାଟକ ଅନୁଷ୍ଠିତ ହେବ ତେଣୁ ଆପଣମାନେ ନିଶ୍ଚିନ୍ତ ଭାବରେ ଆସି ଯୋଗ ଦେବେ ନାଟକରେ ଏଇ କଥା ଚାଲିବ ରଘୁନନ୍ଦନ ଧାମରେ କେତେ ଦିନ ଧରି ଚାଲିବ ଚାହିଁବେ ବୁକିଂ କରିପାରିବେ ଫେସବୁକ୍ରେ ମଧ୍ୟ ଦେଖିପାରିବେ ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା ତା ପୂର୍ବରୁ କାହାର କିଛି ପ୍ରଶ୍ନ ଅଛି ବା କିଛି ସନ୍ଦେହ ଅଛି ବା କିଛି କହିବାର ଅଛି ଆପଣମାନେ ମଧ୍ୟ ସ୍କ୍ରିପ୍ଟ ଲେଖିପାରିବେ ଏ ଯେଉଁ ଚାଣୁର ସମର ହେଉଛି ଆମେ ପଢ଼ୁଥିଲୁ ସ୍କୁଲରେ ଭାଗବତ ମଧ୍ୟ ବର୍ଣ୍ଣନା କରାଯାଇଛି ମାଲା ହିତ ଇବ ଦ୍ୱୀପ ଚାଣୁର ଗୋଟେ ଏମିତି ମୁଷ୍ଟିକି ମାରିବ ମାନେ ଯେମିତି ଛଞ୍ଚାଣ ଯେମିତି ତାର ଶିକାର କରେ ସେଇଭଳି ଭାବରେ ଜୁହରେ ଗୋଟେ ମୁଷ୍ଟି ମାରିବ ଯଦି ମାରିବ ସେତେବେଳେ କେମିତି ଲାଗୁଛି ମାଲା ହିତ ଇବ ଦ୍ୱୀପ ଯେମିତି ଗୋଟେ ଦ୍ୱୀପ କହିଲେ ହାତୀକୁ ଯେଉଁ କୁସୁମରେ ଯେଉଁ ପ୍ରହାର ଆମର ହରିଚରଣ ବାବୁ କେତେ ସୁନ୍ଦର ସୁନ୍ଦର କୁସୁମ ମାଳ କରୁଛନ୍ତି ସେଇଥିରେ କୁସୁମ ମାଳରେ ଯଦି ପ୍ରହାର କରେ ହାତୀକୁ ତାହେଲେ ତାକୁ ଯେଭଳି ଭାବେ ଲାଗିବ ଭଗବାନ ସେଇଭଳି ଭାବେ ଲାଗୁଥିଲା ତେଣୁ ଏ ନାଟକଟା ଅଛି ପରେ ଆସିବ 44 ଅଧ୍ୟାୟରେ ତେଣୁ ଆମର କଥା କେଉଁଠି ବିଶ୍ରାମ ଦେବା ଜୟ ଶ୍ରୀମଦ୍ ଭାଗବତମ୍ କି ଜୟ ଶ୍ରୀ ପ୍ରଭୁପାଦ ମହାରାଜ କି ଜୟ ଶ୍ରୀ ଗୁରୁଦେବ କି ସମବେତ ଗୌର ଭକ୍ତ କି ହିତାୟ ଗୌର ପ୍ରମାନନ୍ଦେ ବନ୍ଦ କରି।